ভগবতে বাসুদেবায়। শ্রীমদ ভাগবত দশম স্কন্ধ ২৭তম অধ্যায়ରୁ ଆମେ ଶ୍ରବଣ କରୁଥିଲେ ଇନ୍ଦ୍ର କିଭଳି ନିଜର ସ୍ୱରୂପ ସ୍ଥିତି ଯାହା ଜୀବର ଯେଭଳି ସ୍ୱରୂପ ସ୍ଥିତି ସେ ଶ୍ରୀକୃଷ୍ଣଙ୍କର ଦାସ ଦାସ ନିକଟରେ ଦାସତ୍ୱ ଯେଉଁ ଭାବନା ସେଥିରେ ଆଉ ଗର୍ବ ଦମ୍ଭ ଅହଙ୍କାର ଦାସତ୍ୱ ପରାଧୀନତା ଯିଏ ପରାଧୀନ ବ୍ୟକ୍ତି ତାର ଆଉ ସ୍ୱତନ୍ତ୍ରତା କୋଉଠି ରହିଲା ତାର ଗର୍ବ ପ୍ରକାଶ କରିବା ପ୍ରତିଯୋଗିତା କରିବା ସ୍ୱରୂପ ତ ଯେହେତୁ ସ୍ୱରୂପ ସ୍ଥିତିରେ ଅବସ୍ଥାନ କଲେ ବ୍ୟକ୍ତିର ଆଉ କିଛି ଭୌତିକ ସମସ୍ୟା ନାହିଁ କହିଲେ ଚଳେ। ସ୍ୱରୂପ ସ୍ଥିତି ହଉଛି ଏଇଟା ଦାସତ୍ୱ, ସେଥିରେ ଅବଗୁଣ କିଛି ସଂସାର ଗୁଣ କିଛି ରହିବନି। ଆମେ ଯାହା କେବଳ ଯୋଉ ଦାସ ବୋଲି ଆମେ ପରିଚୟ ଦଉଛେ, ଏ ପ୍ରକୃତରେ ପଦବୀର ପରିଚୟ ସ୍ୱରୂପର ପରିଚୟ ନାହିଁ। ପଦବୀ କଣ ନା, ମୁଁ ଭଗବାନଙ୍କର ଦାସ, ଗୋଟେ ପଦବୀ ଭଳି। ସ୍ୱରୂପ ତ ଆମର ସେ ଭାବନାଟା ବର୍ତ୍ତମାନ ସୁଦ୍ଧା ଆସି, ସ୍ୱରୂପ ସ୍ଥିତିର ଅବସ୍ଥାନ ଅର୍ଥ ହଉଛି ଏଇଟା। ଏ ବଡ଼ ଭାଗବତ ସୁନ୍ଦର ରହସ୍ୟ, ସ୍ୱରୂପ ସ୍ଥିତି ଯେଉଁ ଅବସ୍ଥାନ କଲେ ସେ ଭଗବତ ତତ୍ତ୍ୱ, ଭଗବାନ କି ବସ୍ତୁ, ଭଗବାନ କିଭଳି, ଏ ତତ୍ତ୍ୱ ଶବ୍ଦରେ ଯେଉଁ ନାମ ତତ୍ତ୍ୱ, ଗୁରୁ ତତ୍ତ୍ୱ, ଆଚାର୍ଯ୍ୟ ଯାହା ଭାଗବତ ତତ୍ତ୍ୱ, ଦେବାଦେବୀଙ୍କର ଯେଉଁ ତତ୍ତ୍ୱ, ଯେଉଁ ତତ୍ତ୍ୱ ଅର୍ଥ ଯେ ସେଇ ବସ୍ତୁ ସମ୍ବନ୍ଧରେ ବସ୍ତୁ ଜ୍ଞାନ ପୂର୍ଣ୍ଣ ରୂପରେ ଜଣଙ୍କର ହେବା ଦରକାର। ବସ୍ତୁଟା କ'ଣ, କେବଳ ଜ୍ଞାନ ହେଇଗଲା ପରେ ତାପରେ ଅନୁଭବ ରହିବା ଦରକାର। ଏବଂ କେବଳ ଅନୁଭବ କିଭଳି, ପ୍ରତ୍ୟକ୍ଷ ଅପରୋକ୍ଷ ଦୁଇଟା ଅନୁଭବ ରହିଲେ ଏହି ତତ୍ତ୍ୱ ବସ୍ତୁ ପ୍ରକଟ ହେବେ। ଯେମିତି ଶାସ୍ତ୍ର ଯାହା ଅଛି ଆମେ ତ କେବଳ ପଢ଼ିଦେଲେ ଯେ ଆମେ ତତ୍ତ୍ୱଟାକୁ ପଢ଼ିଦେଲେ ଜାଣିଦେଲେ ଯେ ସେଇଟା ତତ୍ତ୍ୱ ହେଲା ଆମେ ହେଇପାରିବେ, ସେଇଟା ତତ୍ତ୍ୱ କୁହାଯିବନି। ତତ୍ତ୍ୱର ଯେଉଁ ପରିପ୍ରକାଶ ହୁଏ ଆମେ ତତ୍ତ୍ୱ ଜାଣିଛେ, କିନ୍ତୁ ତତ୍ତ୍ୱ ପ୍ରକଟ ହୁଅନ୍ତି କେତେବେଳେ ନା ଏଇଭଳି ଭାବରେ ତତ୍ତ୍ୱ ବସ୍ତୁ ଜାଣିଲେ ଆଉ ଅନୁଭବ ରହିବ। ପ୍ରତ୍ୟକ୍ଷ ଅନୁଭବ ନ ରହିଲେ ଆମେ ତତ୍ତ୍ୱର ଜ୍ଞାତା ବୋଲି, ସେଥିପାଇଁ ଗୁରୁଦେବ କୁହନ୍ତି ତତ୍ତ୍ୱ ଜ୍ଞାତା ତତ୍ତ୍ୱ ଦ୍ରଷ୍ଟା, ଯେହି କୃଷ୍ଣ ତତ୍ତ୍ୱ ବେତା ସେହି ଗୁରୁ ହୁଏ କିମ୍ବା ବିପ୍ର କିମ୍ବା ନ୍ୟାସୀ ସୂତ୍ର କେନ ନ, ଯେହି କୃଷ୍ଣ ତତ୍ତ୍ୱ ବେତା ସେହି ଗୁରୁ ହୁଏ। କୃଷ୍ଣ ତତ୍ତ୍ୱ ବେତା ସୂତ୍ର ଅର୍ଥ କ'ଣ, ତାହେଲେ ଯେ କୃଷ୍ଣ ତତ୍ତ୍ୱଟା ଜାଣିଛନ୍ତି, ତାହେଲେ କୃଷ୍ଣ ତତ୍ତ୍ୱ ପଢ଼ିକି ବହୁତ ଲୋକ ଜାଣିପାରିବେ। ଗୋଟେ ସ୍କଲାର ଲୋକ ପଢ଼ିଦେ ବି କାହାକୁ ପଢ଼େଇଦେଲେ ବି ସେ ତତ୍ତ୍ୱ ଜାଣିଦେଲା ଯେ କୃଷ୍ଣ ଏଭଳି, ତାଙ୍କ ସ୍ୱରସ୍ଥିତି ଏଇଭଳି, ତାଙ୍କ ଶରୀର ଐଶ୍ୱର୍ଯ୍ୟ ଅଛି, ଏଇ ଲୀଳା ଏହା କରିଛନ୍ତି, ସେ ବି ବହୁତ ପଢ଼ିପାରିବ ଆମର ଆମ ବୈଷ୍ଣବ ଲିଟରେଚର, ତା ସେ ଗୁରୁ ହେଇଯିବ ତତ୍ତ୍ୱ ବେତା ହେଇଗଲା ନାହିଁ। କୃଷ୍ଣ ତତ୍ତ୍ୱ ବେତାର ଅର୍ଥ ହଉଛି ଏଇଟା ଗୁରୁଦେବ କୁହନ୍ତି ଶବ୍ଦ, ଦୁଇଟି ଶବ୍ଦ ଲଗାନ୍ତି, ତତ୍ତ୍ୱ ଜ୍ଞାତା ତତ୍ତ୍ୱ ଦ୍ରଷ୍ଟା, ତତ୍ତ୍ୱବସ୍ତୁଙ୍କୁ ଦର୍ଶନ କରିବ, କୃଷ୍ଣଙ୍କୁ ଦର୍ଶନ କରିବ। ପରୋକ୍ଷ ପ୍ରତ୍ୟକ୍ଷ ଦୁଇଟା ଅନୁଭବ ରହିବ ଶାସ୍ତ୍ର ଦ୍ୱାରା, ଯାହା ଅନୁଭବ ଆଣିଲେ ପ୍ରତ୍ୟକ୍ଷ ଭାବରେ ଦର୍ଶନ ଯେ ଶୁଣୁଛନ୍ତି, ଯେମିତି ନାମ ହେଉଛନ୍ତି କୃଷ୍ଣଙ୍କ ଠାରୁ ଅଭିନ୍ନ, ଆମେ ଏଟା କହୁଛେ ବିଶ୍ୱାସ ଥାଇପାରେ କିନ୍ତୁ ଆମର ଆମର ଆସିନି ସେ ସ୍ଥିତି ଯେ ତତ୍ତ୍ୱ ନାମ ତତ୍ତ୍ୱ ଆମ ପାଖରେ ପ୍ରକଟ ହେଇନାହାନ୍ତି, ଏ ତତ୍ତ୍ୱ ବସ୍ତୁ ପ୍ରକାଶିତ ହୁଅନ୍ତି, ପ୍ରକାଶିତ ବସ୍ତୁ ଆମର ସମର୍ପଣ ଶରଣାଗତି ନିଷ୍କାମ ଭାବନା ଏବଂ ଗୁରୁ ବୈଷ୍ଣବଙ୍କ ସେବାରେ ତତ୍ତ୍ୱ ସବୁ ପ୍ରକାଶିତ ହୁଅନ୍ତି। ତତ୍ତ୍ୱ ବସ୍ତୁ ପ୍ରକାଶିତ ନହେଲେ କେହି ଜାଣିପାରିବେ, ଯେମିତି ଗୁରୁ ଜଣେ ଗୁରୁ ଗ୍ରହଣ କରୁଛି, ସେ ଗୁରୁ ଗ୍ରହଣ କଲା ପରେ ତାର ଶ୍ରଦ୍ଧାଟା କ'ଣ ସେମିତି ରହିପାରିବ, ତାର ତାର ବୁଦ୍ଧିରେ କିଛି କାର୍ଯ୍ୟ କରିବ ସେ ନା, ଏଇଟା ଗୁରୁଦେବ ଏଟା କହିଲେ ଠିକ, ଏଟା ଭୁଲ, ଏଟା ଏଇଟା ଏଇ ଜିନିଷଟା ଏଭଳି ହେବା ଦରକାର, ଏଇଟା ଏମିତି ମୁଁ ଏଠୁ ଏଇଟା ଶୁଣିଥିଲି, ନିଶ୍ଚିତ ମନକୁ ସବୁ ଆସିବ ଯେ ଗୁରୁ ତତ୍ତ୍ୱଟା କ'ଣ ସେ ପରୋକ୍ଷ। ଆମେ ଶାସ୍ତ୍ର ଦ୍ୱାରା ଖାଲି ପଢ଼ୁଛେ ତତ୍ତ୍ୱଟା, ଯଶ ପ୍ରସାଦାତ ଭଗବତ ପ୍ରସାଦ ସାକ୍ଷାତ ଧରିତ୍ମନ ସମସ୍ତ ଶାସ୍ତ୍ର ଶ୍ରୀ ଗୁରୁ ଚରଣ ପଦ୍ମ ସଂସାର ଦବାନଳ ଆମେ ସବୁ ପଢ଼ୁଛେ, କିନ୍ତୁ ସେବା କରିକି ଗୁରୁଙ୍କର କୃପା ପ୍ରାପ୍ତ ହେଲା ପରେ ସେ ଗୁରୁଙ୍କର କୃପାରେ ତାଙ୍କ ସ୍ୱରୂପଟା ଦର୍ଶନ ହବ, ସେ କ'ଣ ହେଲା ଗୁରୁ ତତ୍ତ୍ୱ ଜାଣିଲା। তত্ত্ব বেতা হওয়া দরকার, আর তত্ত্ব দ্রষ্টা হওয়া দরকার, তাহলে তত্ত্ব প্রকটিত হয়। প্রত্যেক তত্ত্ব সে পড়ি জাণবাটা, তত্ত্ব বেতা তুমি হইপার, কিন্তু তত্ত্ব দ্রষ্টা নুহ, তত্ত্ব দর্শন করিয়া পড়ে তত্ত্ব বস্তু। নহেলে যেমিতি ভক্তিম ঠাকুর রচনা কলে না, কৃষ্ণঙ্কর নামকু কৃষ্ণ মু তুমি প্রণাম করছি লেখি না, তুম আপনার পাদ পদ্মরে বারম্বার প্রণাম করছি না, মু কোন প্রণাম করি, আপনার চরণ কমলে প্রণাম করছি কেমি কেমি তুমি জনাকি জন পদ সব কেমন তার নামতত্ত্ব নাম স্বয়ং সাক্ষাৎ মূর্তিবন্ত হয়ে নাম নামী অভিন্ন সে তত্ত্বকে সে দর্শন করেছেন। দেখুন এই বাহার যে ফটো গুড়াক সব রয়েছে কৃষ্ণঙ্কর ফটো দেখ, ওং ওং ভিতরে কৃষ্ণ থিবে, তাঙ্ক ড্রেস পত্র ভালো মন্দ এমনি করা হয়েছে সে ওং ভিড়া হয়ে তাহলে সে কোণ জনুছেন কৃষ্ণ হচ্ছেন ওং। বাহার লোক হচ্ছে মায়াবাদী বা বাহার যে লোক মানে আর কৃষ্ণ গীতার কে না মুহূর্ত ওম বলে সে সেই হিসাবে তাঁকর নিয়ন্তি। অক্ষরাণাম ওঙ্কার অস্মি, অক্ষর ভিতরে মৌজু ওঙ্কার, এই বিভূতি তার অর্থ নয় যে যে আমি ওঙ্কার পূজা করিয়া কৃষ্ণকে পূজা করিবার। বিভিন্ন স্তর ভক্ত মানঙ্ক পাই কাহা পাই কুয়াযাইছে তত্ত্ব অর্থ সামনে সে বিষয়ে আলোচনা বিশেষ ই করি তত্ত্ব জিনিস যে রইলে ইয়ে স্বরূপ তো প্রকার প্রকটিত হন্তি আউ অনুভব তত্ত্ব বস্তু দর্শন তত্ত্ব অজ্ঞাতা আ তাকে অনুভব জীবনের আচরণ তাপরে অন্য অন্য নিকটরে প্রকাশ সেটা প্রকৃতরে তত্ত্বজ্ঞান হল। তেমন ইন্দ্র প্রভুজীঙ্কর কৃপার দেবরাজ ইন্দ্রাজি ভগবান শ্রীকৃষ্ণঙ্কর কৃপার কৃষ্ণঙ্কর তত্ত্বকে জাণুছেন আর নিজের স্বরূপ তত্ত্বকে জাণুছেন, নিজের স্বরূপ তত্ত্বের স্বরূপ স্থিতিরে তো জন জীবে চালিয়ে আসুছে তার এই যেমনি কুহ জীবর স্বরূপ হল কৃষ্ণঙ্কর নিত্য দাস। আমরা জানুছে কৌছে কিন্তু ফরেন এলিমেন্টস যেটা আমার বহুত কিছু জিনিসটা গর্ব আসছে না দম্ব আসছে না কেমন আসি আমি দাস হয়ে গেলে তত্ত্বটা জানলে কিন্তু দ্রষ্টা হয়েপারে সে আমি মহাপ্রভু কে গেলে তৃণান্ত বিশ্বজ এটা কোণ হয়েপার আমি কেমি হওয়া আজ স্বরূপ তো দাস বলে আমার তোমার তো দাস তো আমার এটা রিভিল্ড হয়ে ইন্দ্র কিন্তু কালি শুণুলে ইন্দ্র অত্যন্ত দৈন্যরে কৌছেন প্রভু মোর যে গর্ব কালি কৌল যে মদ্ভিদ মদ্ভিদ অজ্ঞা জগদীশ মানি নাস্তং বিখ্য কালে অভয়মাসু তন্মদম হিত্বার্য মার্গম ভজন্ত্য অপস্ময়া ইহা খলানম অপিতে অনুশাসনম হিত্বা আর্য মার্গম প্রভজন্ত্য অপস্ময়া। আর্য মার্গকে যে ছাড়ি দিন গর্বদম্ব অহংকার কোণ গর্বদম্ব অহংকার যেতে বড় তুমি আর্য মার্গর বিচ্যুত হয়ে আর্য মার্গ মানে কোণ যে বেদপন্থার তা বেদ ধর্ম কিছু পাাল এটা গর্বর লক্ষণ দম্ভ দর্প এগুলা আশ্রিক গুণ ভগবান গীতার কে না দম্ভ দর্প অভিমান ভগবান কে আশ্রিক গুণ এ আর্য মার্গর নিয়েছি কিন্তু যার তো ওড়িয়ার সবুলে লোক মানে কে গর্বগঞ্জন নরহরি গর্ব ন সহতি কাহি সব ভগবান সবু সহি গর্ব সবুলে এটা কে সবু সহি যার তো সবু স্থিতি না বলে এটা আসছে তো এটা কোণ যু কোণ দোষ দিয়া হব কি দোষ দিয়ে হবানি সে সবু স্থিতি বিচ্যুত হয়েছে বিচ্যুত হয়েছে তার যেতে প্রকার তার স্বরূপ স্থিতির বাহ্য বস্তু গুড়া সব আসছে কাম ক্রোধ লোভ মোহ যা আমি যেতে খারাপ গুণ দেখুছে সেটা সব কোণ স্বরূপ স্থিতির বিচ্যুত হলা পরে আসছে আমাকে পুঁ আমার স্বরূপ স্থিতিকে আসলা পরে আমার স্বরূপ স্বরূপানুভব গুণ গুড়া সব আসবে স্বরূপ গুণ যেগুলা ভগবান পার্শ্বদ মানুষ যে গুণ সেইভাবে গুণ আসবে ভগবান তো যে গীতার ভক্তর লক্ষণ কৌ সেটা কার কাহার গুণ সে স্বরূপ অনুভব যে করেছেন সেই ভক্ত মানুষ গুণ না আও আমাকে সেইরকম দেখে দিয়েছেন ভগবান মো পাখ যে যাচ্ছেন সেই ভক্ত সময় প্রিয় সময় প্রিয় বারবার কুজন সচময় প্রিয় সেই ভক্ত মোর প্রিয় তার ভক্তর স্বরূপ অবস্থাটা প্রভু দেখাউছেন আহ শাস্ত্রের ভগবান দুইটা কার্য করছেন তাদ্বারা ଆମେ ଶାସ୍ତ୍ର କ'ଣ, ଶାସ୍ତ୍ର ଯେହେତୁ ପ୍ରକଟ ଆମକୁ କହୁନାହାନ୍ତି, ଶାସ୍ତ୍ର ଯେହେତୁ ପରିପ୍ରକାଶ ହେଉନାହାନ୍ତି, ଶାସ୍ତ୍ର ଆମକୁ କୃପା କରୁନାହାନ୍ତି, ଆମେ ସେଇଟା ପଢ଼ିଲେ ବି କେବଳ କହୁଛେ, ସେଇଟା ଅନୁଭବର ଗୋଚର ହଉନି କି କାର୍ଯ୍ୟ ଲାଗୁନି। ଆମେ କହିବା ତମ ଦର୍ବ ଅଭିମାନଶ୍ଚ, କିନ୍ତୁ ଦର୍ବ ଅଭିମାନ ଭିତରେ ରହିବ। କହିଦେବା କ'ଣ ଅଛି, ଗୋଟେ ଓଡ଼ିଆରେ ନାହିଁ କହିବାକୁ ପଇସା ଲାଗେ, କହିବାକୁ କ'ଣ ପଇସା ଲାଗୁଛି, କହିବ ଯିଏ କହିପାରିଲା ସିଏ କହିପାରିବ, କହିପାରିବ କିଛି ଅସୁବିଧା, କିନ୍ତୁ କରିବାଟା ବଡ଼। ସେ ଓଡ଼ିଆରେ ଗୋଟେ ସବୁବେଳେ ପ୍ରବାଦ ଅଛି ନା, କହିବା ଲୋକ ବଡ଼ ନୁହେଁ, କରିବା ଲୋକ ବଡ଼, କରିବା ଲୋକ ବଡ଼। ଦୁଇଟା କାର୍ଯ୍ୟ ବହୁତ ପାରାଲେଲ ମେଣ୍ଟେନ୍ କରିବା ଭାରି କଷ୍ଟ, ବହୁତ ଲୋକ କିଛି କହିପାରନ୍ତି କିନ୍ତୁ କରିପାରନ୍ତି, କହିବାଟା ବହୁତ ବହୁତ ସହଜ, ଠିକ ଭୁଲ କହିବା ଏଇଟା ଠିକ ଏଇଟା ଭୁଲ ଏମିତି ହବା ଦରକାର, କିନ୍ତୁ ତୁମେ ସେ ସ୍ଥିତିକି ପଳେଇଗଲା ପରେ ତୁମେ କରିପାରିବ, କରିବାଟା ବହୁତ କଷ୍ଟ। ବାହାରେ ଯିଏ ରହିବ ସେ ସାଙ୍ଗେ ସାଙ୍ଗେ ସବୁ 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 କଥା ଗୁଡ଼ାକ କହିବେ, ତାକୁ ସେଇ ପୋଷଣକୁ ନେଇଗଲେ ସିଏ କରିପାରିବେନି। କହିବା ଲୋକ ବହୁତ ରହିବେ, କରିବା ଲୋକ ଜଗତରେ ବହୁତ କମ୍, ଆଉ ନକରିବା ଲୋକ ହିଁ ବେଶୀ କଥା କୁହନ୍ତି। ବାହାରେ ଯୋଉ ଯେତେ କ୍ରିଟିସିଜିମ୍ ଭଲ ମନ୍ଦ ଗୁଡ଼ା ସବୁ ବାହାରେ, କରିବା ଲୋକ ପାଖରୁ ବେଶୀ ବାହାରିବନି, ନକରିବା ଲୋକଙ୍କ ପାଖରୁ କିଛି ବାହାରିବ, କାରଣ ତାଙ୍କୁ ଏନଗେଜମେଣ୍ଟ, ସ୍ପିରିଚୁଆଲ ଏନଗେଜମେଣ୍ଟ ନାହିଁ, ସେମାନଙ୍କର ବହୁତ କଥା ମୁଣ୍ଡକୁ ପଶେ। ଜଣଙ୍କ ବ୍ୟକ୍ତିର ତାର ତାର ଯଦି ନିଜର ଭଜନ ସାଧନ ତାର ଏନଗେଜମେଣ୍ଟ ଫୁଲ୍ ରହିଛି, ତାର ବାହାର କଥା ପଶିବାକୁ ସମୟ କାହିଁ। ଏ କାଲି କାଲି ପ୍ରଭୁପାଦଙ୍କର କୋର୍ସ ଜଣେ କି ଛାଡ଼ିଛନ୍ତି, ସେଇଥିରେ ପ୍ରଭୁପାଦ କହୁଛନ୍ତି, ହଁ ତୁମେ ବୃନ୍ଦାବନ ଯିବ, ସଂକୀର୍ତ୍ତନ କରିବ, କୀର୍ତ୍ତନ କରିବ, ଶ୍ରବଣ କରିବ, ଭଲ, କିନ୍ତୁ ଗସିପିଂ ହେଠି କରିବନି, ଗସିପିଂ ଛାଡ଼ିକି ଗୋଟେ ଅଛି, ଗସିପିଂ ମାନେ କ'ଣ ଏ ଯୋଉ ପ୍ରଜଳନ, ପ୍ରଭୁପାଦ କହିଲେ ଆମର ଗସିପିଂ କରିବାକୁ ସମୟ କାହିଁ, ଆମର ଏତେ ଏନଗେଜମେଣ୍ଟ ଅଛି ଆମକୁ କଥା କହିବା ପାଇଁ ସମୟ ହିଁ ନାହିଁ। ଆମେ ଆମେ ଯେତେବେଳେ ଭକ୍ତିରେ ଭକ୍ତିର ଗୋଟେ ପ୍ରୋଗ୍ରାମ ସେଡ୍ୟୁଲ ଆମେ ନ ବନେଇ ପାରିବା, ନିଜର ଭଜନ ନ ବଢ଼େଇ ପାରିବା, ଶ୍ରଦ୍ଧା ନ ବଢ଼େଇ ପାରିବା, ସେବା ନ ବଢ଼େଇ ପାରିବା, ମାଇଣ୍ଡ କ'ଣ ରହିବ, ଫାଙ୍କା ରହିବ ନା। ପ୍ରଭୁପାଦ କହୁଛନ୍ତି ଏମ୍ପ୍ଟି ମାଇଣ୍ଡ ଡେଭିଲ୍ ୱାର୍କସପ୍, ଖାଲି ମନ ମାନେ ସେ ତୁମକୁ ପକେଇଦେବ, ବଙ୍ଗାଳୀରେ କୁହନ୍ତି ଏଇଟା ସୈତାନ, ଆଉ ଖାଲି ମନ ମାନେ ତୁମର ସୈତାନ ମନସି, ଏଟା ନେଇ ପଳେଇବ ତୁମେ କେତେ ଦୂର, ଖାଲି ମନଟା ଖାଲି କିଛି ତାର ପାଇଁ ଏନଗେଜମେଣ୍ଟ ନାହିଁ ନା, ମନଟା ଗୋଟେ ଭୂତ ଯା ମନଟା, ସେନେ ଭୂତ ଯୋଉଗୁଡ଼ା ସବୁ ଭୂତକୁ ରଖନ୍ତି, ସେ କ'ଣ ଖାଲି ଖାଲି କ'ଣ ଭୂତକୁ ରଖିବେ ନା କ'ଣ, ଭୂତ ବଦମାସ କରି ତାଙ୍କୁ ସବୁ ପେଶାନ୍ତି ନା, ସେ ନାହିଁ କିଛି କାମ ନଥିବ, ଗୁଣିଆ ଦେଖିଥିବ ଏ ଲୋକଟାକୁ କହିଟା ସେ ଜାଣିଦେବେ ଗୁଣିଆ କା ଦେହରେ ଗୁଣ୍ଡା, ଆଜିକାଲି କ'ଣ ମୁଁ ଜାଣିନି କରୁଛନ୍ତି କି ନାହିଁ, ଗୁଣି ଭୁଣି ଅଛି କି ନାହିଁ, ତାକୁ ସେ ଜାଣିଦେବେ ୟା ଦେହରେ କାମ କରିବ ବୋଲି ଜାଣିଦେବେ, ଭଟକିଣ ଲଗେଇଦେବେ, କାରଣ ସେ ଭୂତ ବଡ଼ ହଇରାଣ କରିବ ନା, ତାକୁ ତାକୁ ଯୋଉ ଯୋଉଟାକୁ ରଖିଛନ୍ତି ସିଏ ହଇରାଣ କରିବ, ତାକୁ ତାକୁ ଖାଲି ମିଛରେ କିଛି କାମ ନଥିବ ଲଗେଇବେ, ସେ ତାକୁ ବାଳା କରିବ, ବାଉଁଶ ବୁଦ୍ଧ ବାଉଁଶ ବୁଦ୍ଧି ଭୂତକୁ କହିଦେବେ, ଉପରୁ ଚଟ ତଳକୁ ଗଲା, ଉପରୁ ଚଟ ତଳକୁ ଗଲା, କାରଣ ସିଏ ସିଏ ପାଳା କରିବ ନା, ଆଶ୍ରମରେ ହଇରାଣ କରିବ ତା କରିବ, ଭୂତ ରଖିଛି ନା, ଭୂତକୁ ସବୁବେଳେ ସେଠି ପେଷଣ କରନ୍ତି, ଗୁଣିଆ ଲୋକ ଗାଁରେ ରଖନ୍ତିନି, ବିଦା କରିଦିଅନ୍ତି, ସେ ଦେଖିଦେଲା ମାନେ ତାର ମନ ପଡ଼ିଯିବ, ଓଡ଼ିଶା ଭୂତ ଗୁଡ଼ା ଅଛି ତା ଲଗାର, ବିଦ୍ୟା ବହୁତ ବିଦ୍ୟା ଅଛି, ଯୋଉ ବିଦ୍ୟାକୁ ଶିକ୍ଷା କଲେ ବିଶେଷ କରି ଧାର୍ମିକ ଲୋକ ଶିକ୍ଷା କରନ୍ତିନି, ସେଟା ଯଦି ଉପକାର କରେ ବେଶୀ ଅପକାର କରିବ। ଆଗରୁ ଜାଣିଛ, ଆଗରୁ ଛୁଆଟେ ଶୁଣି, ଏଇଟା ସତ ମିଶି ଜ୍ଞାନ, ଯୋଉଗୁଡାକ ସବୁ ଘାକୁ ଅନେଇ ଦେବେ ସେ ଘା ବଢ଼ିଯିବ, ସେ ତାର ଗୋଟେ କ'ଣ ମନ୍ତ୍ର ଜାଣିଛି କହିଦେବେ ସେଟା ହେଇଯିବ, ତାଙ୍କର ସେ ସିମି ଶିଖିଛି ଦେଖିଲା ମାନେ ମତେ ଆମ ମନେ ପଡ଼ିବ। ଏଇ ଗୁଣ ବିଦ୍ୟା, ଏଇ ଯୋଉ ତନ୍ତ୍ର ବିଦ୍ୟା, ଏଗୁଡା ଭାରି ତନ୍ତ୍ର ବିଦ୍ୟାଟା ପ୍ରୟୋଗ କରିବା ପାଇଁ ହେଇନଥିଲା, ତନ୍ତ୍ର ବିଦ୍ୟା କ'ଣ ହେଇଥିଲା, ସୃଷ୍ଟି ଯୋଉ କରାଯାଇଛି ପ୍ରୟୋଗ କରିବା ପାଇଁ କରାଯାଇଛି, ଯାହା ଦେହରେ ଏ ଗୋଷ୍ଠୀ ମାନେ ଭୂତ ମାନେ ପ୍ରବେଶ କରି ତାକୁ ତୁମେ ଛଡ଼େଇବ, କିନ୍ତୁ ତୁମେ ସବୁ ମଣିଷ ନା, କାମ କ୍ରୋଧ ଲୋଭ କିଏ ଟଙ୍କା ଦେଇଦେଲା କ'ଣ କଲା, କ୍ରୋଧ ଆସିଲା ଦେଶ ତାଙ୍କର, ଏଗୁଡ଼ା ପେଷଣ କରି ଏଇଟା ହବ ତେଣୁ ଏଇ ଯୋଉ ଏଇ କଥାରେ ପଡ଼ିଛି, ଯୋଉ ଗର୍ବ ଦମ୍ବ ଅହଙ୍କାର ଏଇଗୁଡ଼ା ଯୋଉ ଆସୁଛି, ହଁ ମନଟା ହଉଛି ଭୂତ, ଭୂତ ଗୋଟେ ଯାହା ମନଟା ହଉଛି ସେ ଡେଭିଲ ୱାର୍କସପ୍ ପ୍ରଭୁପାଦ କହିଲେ, ଖାଲି ମନ ମାନେ ସେ ତୁମକୁ ଶୈତାନ ବନେଇଦବ। ଆଉ ଲୋକମାନେ କ'ଣ, ଲୋକମାନେ ବର୍ତ୍ତମାନ ଯୋଉ ଏତେ ମୋବାଇଲ ଭଲ ମନ୍ଦ ଏଇ ଯୋଉ କାହିଁ କେମିତି ହେଲା, କାରଣ ଫିଜିକାଲ ଏକ୍ସରସାଇଜ କିଛି, ଫିଜିକାଲ କାମଟା ବେଶୀ ନାହିଁ, ବେଶୀ ମେଣ୍ଟାଲ କାମ ହେଲା, ଟାୟାର୍ଡ ହେଇଯାଉଛନ୍ତି, ମେଣ୍ଟାଲ ଟାୟାର୍ଡ ହେଲେ କ'ଣ ଗୋଟେ ଦରକାର, ଯିଏ ଚାଷ ଯିଏ ଚାଷ କରିବ ତାକୁ ଧାନ ରହିବ ତାକୁ ମୋବାଇଲ ଦେଖିବାକୁ ବେଳ ହବ? ଆଜି ଅଫିସରେ ବସିକି କ'ଣ କରିବ? ଘଣ୍ଟା ଦୁଇ ଘଣ୍ଟା କାମ କରିଦେଲା ପୁଣି ମୋବାଇଲରେ, ଆଉ ଘରେ ଘରେ ତ ଏଇ ଗ୍ରାଇଣ୍ଡର ଚାଲିଲା, ଫ୍ରିଜ ଚାଲିଲା, ସବୁ ଚାଲିଲା, ସେ ଲୋକ କ'ଣ କରିବେ? ରୋଷେଇ ଗ୍ୟାସ ରୋଷେଇ କରିଦେଲେ କରିଦେ କ'ଣ କରିବେ? ଆଉ ଏଇ ଯିଏ ବର୍ତ୍ତମାନ ଏଇ ଯେ ଆସିକି ଧାଳ କାଟିକି ନେଉଛନ୍ତି, ଦେଖୁଛନ୍ତି ନା ବିଣା ଆଉ କ'ଣ ଆଇ କଳମ, ସେ ମୋବାଇଲ ଦେଖୁଛନ୍ତି ଦିନ ଗୋଟେ, ତାଙ୍କ ପେଟ ପୋଷିବ, ଯାଇକି ଯିବେ ଚୁଲି ଲଗେଇବେ ମୋବାଇଲ ଦେଖି, ତାଙ୍କ ସମୟ ଅଛି? ମଣିଷର ମନଟା ଶତ୍ରୁ, କେମିତି ଶତ୍ରୁ? ଏ ଖାଲି ମନ ଯାର, ମନ ଯାର ଖାଲି, ସେ ତ ଶତ୍ରୁ ତାର ଆଉ। ଭକ୍ତିର ସବୁଠୁ ବଡ଼ ଶତ୍ରୁତା ହେଲା ଏଇଟା, ଆଉ କିଛି ନାହିଁ। କାରଣ ଭଜନର ତ ଗୋଟେ ଜୀବନ, ତାର ତ ଭଜନ ସଦା ଆସିନି ନା, ତାକୁ ସମୟ ଛାଡ଼ିଦେଲେ ବି ସିଏ ଭଜନ କରିପାରିବ ନା? କେବେ କରିପାରିବ? ଭଜନ କରିବା ଗୋଟେ ରୁଚିପୂର୍ଣ୍ଣ ଜିନିଷ ନା। ଆମକୁ ବେଶୀ ଟାଇଟ୍ ହେଲା, ଆମ ଇଚ୍ଛା ହେଉଛି ଗୋଟେ ବହୁତ ଟାଇଟ୍ ହେଇଛି ଗୋଟେ ଭଜନ, ତୁ କି ଭଜନ କଲୁ ଦେଖିବା, ଖାଇ ପିଇକି ବସି ଖାଲି ହବନି। ଭକ୍ତି ଅଧିକାରଟା ଅଲଗା ଜିନିଷ ନା। ଆଉ କଳିଯୁଗରେ ଗୁରୁଦେବ କୁହନ୍ତୁ 99% କର୍ମ ଅଧିକାରୀ ଗୋଟେ, ଆଉ 99% ହେଉଛି କର୍ମ ଅଧିକାରୀ। କର୍ମ ଅଧିକାରୀ ମାନେ କ'ଣ? କୃଷ୍ଣଙ୍କ ପାଇଁ କର୍ମ କରିବେ, ସବୁ କୃଷ୍ଣ ଅର୍ପଣ କରିବେ, ରୋଷେଇ କରିବେ, ଭଗବାନ ଭୋଗ ଲଗେଇବେ। କାହିଁକି କର୍ମାଧିକାରୀ ଏହାଦ୍ୱାରା ଲାଭ କ'ଣ ହବ? ଚିତ୍ତ ଶୁଦ୍ଧି ହବା, ସେ ଜ୍ଞାନାଧିକାର ସ୍ତରକୁ ଗଲେ ଗୋଟେ ତତ୍ତ୍ୱବସ୍ତୁଟାକୁ ବୁଝିବେ। ତତ୍ତ୍ୱବସ୍ତୁଟାକୁ ବୁଝିବା ପାଇଁ ତାକୁ ଜ୍ଞାନାଧିକାର ସ୍ତରକୁ ଯିବାକୁ ପଡ଼ିବ। ତାପରେ ମତର କୃପା ଯଦି ହବ ତାହେଲେ ସେ ଭକ୍ତି ଅଧିକାରଟା ପାଇବ। ଭକ୍ତିର ମୋ ଜୀବନର ଲକ୍ଷ୍ୟ, ଆଉ କିଛି ସୁଖ ନାହିଁ, ଖାଇବା ପିଇବା ରହିବା କ'ଣ ହବ ଭବିଷ୍ୟତ କୋଉଠି କ'ଣ, ସେଟା ମହତ କୃପା ନା। ମହତ କୃପା ନହେଲେ ଭକ୍ତି ଅଧିକାରଟା କେମିତି ହବ? ତେଣୁ କର୍ମାଧିକାରୀ ହେଉଛନ୍ତି କଳିଯୁଗରେ ବେଶୀ କର୍ମାଧିକାରୀ। ସେଥିପାଇଁ ପ୍ରଭୁପାଦ ସବୁ ଜାଣିଛନ୍ତି ନା, ସେମାନେ ଲଗେଇଦେଲେ ନା ଏତେ ବଡ଼ କଲେକ୍ସନ୍ କର, ଏଇଟା କର, କାରଣ ଇଏ ଭକ୍ତି କରିପାରିବେ। ଯୁଆଡ଼େ ଯାଉନୁ, ମୁଁ ସବୁଆଡ଼େ ବୁଲି ବୁଲି ଆସେ, ସବୁ କହୁ ଯେଉଁ ବାବାଜୀ କତିକି ଯିବା ରାଧା କୁଣ୍ଡ ଯିବ, ମୁଁ ସବୁଆଡ଼େ ଯାଇ ମାର୍କ କରିକି ଆସେ। ଆମେ ଗୁରୁଙ୍କ କଥାଟା ଦେଖି ଦେଖି ଜାଣିଦେବୁ ଆଉ, ସବୁ କର୍ମାଧିକାରୀ। ଭକ୍ତି ଅଧିକାରୀ କେବଳ କୃପାରେ ମିଳନ୍ତି, ଆଉ ତୁମେ କ'ଣ ଏଇଟା କ'ଣ ଅଭ୍ୟାସ ଜିନିଷ ନା କ'ଣ? ତୁମେ କିଛି ଦିନ ଟାଣିକି ପଳେଇବ, କିଛି ଦିନ କରିପାରିବ, ଆଉ ଏତିକି କ'ଣ ଜାପ କରିବ, ତାହା କରିବ, ତାହା କରିବ, ତା ଧୀରେ 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 ବାହାରିବ ରୋଗ ସବୁ। ତୁମର ସୁକୃତିଟା ନାହିଁ ନା, ମନଟା ସ୍ଥିର ହବନି। ମନଟା ଗୋଟେ ଜାଗାରେ ଟାୟାର୍ଡ ହେଲେ ଲୋକ, ଆଉ ଗୋଟେ ଜାଗା ଲଗେଇଦେଲେ ସେଟା ଭଲ ଲାଗେ। ଜାଗାଟା କାହିଁକି ଏଇ ଯୋଉ ମଣ ଜଙ୍ଗଲ, ସେଟା ଭଲ ଲାଗେ କାହିଁକି? ଏଠି ଗୋଟେ ଜାଗାରେ ରହିବ ଆମ ଗଡ଼ୁଆ ଲାଗୁଛି, ଟିକେ ଖାଲି ଜାଗା ଚେଞ୍ଜ କରିଦେଲେ ମନ କଲା ହଁ ନୂଆ ଜାଗାଟାରେ, ନୂଆ ଜିତିଲା, ପୁଣି ସେଠି ରହିଯାଉ। ଯିଏ ପୁର ରହିଛି ତା ପୁରୀ ଭଲ ଲାଗୁଛି, ସେ କହୁଛି ବୃନ୍ଦାବନଟା ଭଲ, ଯେ ମାୟପୁର ରହୁଛି ସିଏ ଖାଲି ଘୁରୁଛୁ ନା ଏମିତି ମଣିଷ, ଏଇ ପାଗଳା ମନ ସବୁ ଘୁରିବ ଆଉ। ସେଥିପାଇଁ ଯାହାର ମନ ଯେତେ ଚଞ୍ଚଳ ସେତେ ଅସ୍ଥିର, ତା ଗୋଟେ ସ୍ଥାନରେ ମନ ରଖିଦେବ। ଏଇ ଯୋଉ ଆସନ ମାନେ ସବୁ ସିଦ୍ଧି କରୁଥିଲେ, କାହିଁକି କରୁଥିଲେ? ସବୁ ଯୋଗରେ ଯୋଉ ପ୍ରଥମେ ଆସନ ଯୋଉ କରାଯାଏ କନସେନ୍ଟ୍ରେସନ ପାଇଁ ନା, ଆମେ ଛଅଟି ବେଳେ ମାଟ ମାର, ଏଇ ଗୋଡ଼ଟା କିଉ ଢୁଅ କିଣି ପିଟିବ ମାଷ୍ଟର ଗୋଟେ, ଏ ଗୋଡ ଏଇଠି ବସିବୁ ଯାଇକି ବସ, ସେତେବେଳେ ତ ହାଫ୍ ପ୍ୟାଣ୍ଟ ପିନ୍ଧନ୍ତି ନା ସବୁ ହାଫ୍ ପ୍ୟାଣ୍ଟ, ଏଇଟା ଏଇଠି ପିଟିବ ମାଷ୍ଟର, ପାଞ୍ଚ ଆଙ୍ଗୁଳି ବସିଯାଇଥିବ ପୁରା, ପାଞ୍ଚ ଢୋକ ଗୋଟେ ପିଟିଯାଇଛି ପାଞ୍ଚ ଆଙ୍ଗୁଳି, ପୁରା ପାଞ୍ଚଟା ଆଙ୍ଗୁଳି ବସିଥିବ, ତାଖରୁ ଲୋଭ ହଉଥିବ କିଛି ବେଶୀ କାନ୍ଦିଲା ମାନେ ପୁଣି ମାଟ ଖାଲି ଆସୁଥିବ, ଏମିତି ଗୋଡ ଯଦି ଏମିତି ଟେକିଦେଲୁ ବାଟିବେ କାହିଁକି? ତା ଇଏ ଜାଣିଦେବେ ୟା ମନଟା ହଉଛି ଚଞ୍ଚଳ। ପ୍ରଥମ ଶିଖା ହଉଥିଲେ ବସ ଗୋଟେ ଜାଗାରେ, ଆଗେ ମଣିଷ ବସିପାରିବେନି, ବସିଲା ଢୋଳିବେ, ଏଟା ମନଟା କ'ଣ? ତାର ମନଟା ସ୍ଥିର ନାହିଁ ନା, ଅସ୍ଥିର ମନଟା ଆମକୁ ସବୁ କର୍ମକୁ ପ୍ରେରଣ କରିବ କିଏ? ସେ ସତ୍କର୍ମକୁ ପ୍ରେରଣ କରିବ ମନ, ଅସତ୍କର୍ମ ପ୍ରେରଣ କରିବ ମନ। କିନ୍ତୁ ଆସନ ଆଗରୁ ସବୁ ସିଦ୍ଧି କରୁଥିଲେ ନା, ଯେ ଆସନ ସିଦ୍ଧି ନ କରିବେ ସେ ଯୋଗ ସିଦ୍ଧି କରିପାରିବେ। ଆଉ ଏଇ ମୁଁ ଦେଖୁଥିଲି ଭକ୍ତମାନେ, ମୁଁ ବି ଆଗରୁ କହିଲି ଗୋଟେ ଗୋଟେ ଜାଗାରେ ବସିକି ଜପ କର, ଏବେ ଗୋଟେ ଲେକ୍ଚର ଶୁଣୁଥିଲି ଗୁରୁଦେବ କହିଲା ନା ନା ତୁମେ ବସିକି ତୁମେ ପାରିବନି, ତୁମେ ସବୁ ବସିକି ଢୋଳେଇବ, ଆଉ ବାସ ଚାଲିକି ଜପ କର, ଢୋଳେଇ ଢୋଳେଇ ଦୁଇ ଘଣ୍ଟା ତୁମର ଚାଲିଲ। ତାଙ୍କର ତ ରୁଚି ଆସିନି ନା, ବସିଲା ମାନେ ତାଙ୍କ ନିଦଟା ଲାଗିଯିବ। ଏଇଟା ଗୋଟେ ବଡ଼ କର୍ମ କରୁଛନ୍ତି ଭଗବାନ, ସବୁଠୁ ଜଗତର ବଡ଼ କାମ ହରିନାମ ମୁଁ କରୁଛି, ସେ ଧ୍ୟାନ ତାର ଆସିବନି। ମନଟା ଗୋଟେ ବଡ଼ ଜିନିଷଟା ନା, ସେ ଆଚାର୍ଯ୍ୟ ମାନେ ଧୀରେ ଧୀରେ ଗୋଟେ ଯିବକୁ ଉଠେଇବା ପାଇଁ ଏତେ ପ୍ରକାର ଏନ୍ଗେଜମେଣ୍ଟ, ସେବା ଭଲ ମନ୍ଦ ଶ୍ରଦ୍ଧା କୀର୍ତ୍ତନ ଶ୍ରବଣ କେତେ ଦେଇକି ଏ ପାଗଳ ମନକୁ ଖାଲି ବଦମାସ ନା, ପୁରା ସୈତାନ ପା କହୁଛନ୍ତି ମନ ମାନେ, ଖାଲି ମନ ମାନେ ସେ ସୈତାନ କ୍ୱାଟି ତୁମକୁ ପଶେଇଦେବ, ହିସାବ ପତ୍ର ରହିବନି। ଆଉ ମନ ବିଚାର କରୁ, ବିଚାରଟା କ'ଣ କରୁଥିବ, ଯୋଉ ବିଚାର ଶକ୍ତି କେଉଁଥିରୁ ଆସିବ? ମନରୁ ଆସିବ ନା, ଆଉ ଏଇଟା ଠିକ ଏଇଟା ଭୁଲ, ଏଇଟା କରିବା ଉଚିତ ଏଇଟା କରିବା ଉଚିତ, ମୋର ମଦ୍ୟପଟା ଆଜି କାହିଁକି ସେ ଜାଣିପାରୁନି, ମୋର ସ୍ୱର ଖରାପ ହେଇଗଲାଣି, ମୋର ପଇସା ନଷ୍ଟ ହେଇଯାଉଛି, ସମାଜରେ ସମ୍ମାନ ନାହିଁ, ତା ମନ ତାକୁ ବୁଝିବାକୁ ଦଉନି, ସରିଲା। ତା ନିଜ କ୍ଷତି ସେ ଦେଖୁଛି ଯେ ସାଧକର ସେ ନା ଆଉ ସାଧକୁ କଣ ତା ମନ ତାକୁ ବୁଝେଇ ଦେବ କି ତ ସମୟ ନଷ୍ଟ ହେଇଯାଉଛି ଗାଉଥିବା ଦିନ ଗଲ ମିଛା ଗାଜେ ରାତ୍ରି ଗଲ ନିଦ୍ରେ ନା ବଜିଲୁ ରାଧାକୃଷ୍ଣ ଚରଣ ଗାଇବା ହରି ହରି ବିପଲ ଜନମକୁ ଆଣିଲୁ କିନ୍ତୁ ଭଜନ ବେଳକୁ ବାପା ମନେ ପଡ଼ିବନି ସେଟା ସେଟା ଭଜନ ବେଳକୁ ମନେ ପଡ଼ିବନି ଏ ଗାଇଲା ବେଳକୁ ମନେ ପଡ଼ିବ ନା କାହା କହିଲା ବେଳକୁ ମନେ ପଡ଼ିବ ଭଜନ ବେଳକୁ ମନେ ପଡ଼ିବନି ହରି ହରି ବିପନ୍ନ ଜନମକୁ ଆଇଲୁ ହବନି ଇ ପାଗଳା ମନ କେବେ ଦେବନି ଚାନ୍ସ ଦେବନି ମନ ମନ କେବେ ଦେବନି କେବେ ଦେବନି ଏ ଖାଇଲା ବେଳେ ଦେଖୁନା ତୁମେ ତୁମେ ଜାଣିଥିବ ଏଇଟା ଆଜି ଖାଇଲେ ମୋ ଦେହଟା ଖରାପ ହବ ବା ଆଉ ଏଇଟା କରିଷ୍ଠ ସେଟା ଖାଇବିନି ବସିଗଲେ କଣ କି ସୁବଳ ବସିଗଲେ କଣ ହଉଛି ମନ କଣ କହୁଛି ଏଇଟା ହଜମ ହେଇଯିବ ନା ଆଉ ଏ କିଛି ହବନି ଖାଇଦ କହୁଛି କିଏ ଖାଇଦେଲା ତାପରେ କଷ୍ଟ ପାଇବ ତାପରେ କହିବ ନା ଆଉ ଏଇଟା ଖାଇବା ଠିକ ନୁହେଁ ବସିଗଲା ମାନେ ପୁଣି ସୈତାନ ବସିଏ ତମକୁ ବୁଝେଇଦେବ ସବୁ ସେଥିପାଇଁ ଭାଗବତ କୁହା ତାଙ୍କୁ ଉପେକ୍ଷା କର ସବୁବେଳେ ତାକୁ ଉପେକ୍ଷା କରିବା ବଳଦ ଉପେକ୍ଷା ମାନେ କଣ ତା କଥା ଶୁଣନି ମୋଟେ ସେ ଯାହାକୁ ତୁ ଓଲଟା କର ଏଇଟା ଏଇଟା କଣ କାମ ସେ ଯାହାକୁ ତୁ ଓଲଟା କରିଦେଇପାରିବ ପାରିବନି ସେ ଯାହା କହିବ ତୁମେ ତାକୁ ମାର୍କ କରିବ ଇଏ ଯାହା କହୁଛି ଏଇଟା କଣ ମତେ ଫୁସ୍ଫୁସ୍ କହୁଛି ନା ଏଇଟା କରିବା ଏଇଟା କଣ ଠିକ ନା ଭୁଲ ସେ ସେଥିପାଇଁ ବଳଟା ଦରକାର ଶ୍ରବଣ କୀର୍ତ୍ତନ ଏତେ ପ୍ରକାର ସାଧାରଣ ଭୋଜନ କାହିଁ ଯାଉଛି ସେ ତା କଥାଟାକୁ ଶୁଣିବା ନାହିଁ ଶୁଣିବା କାହା କଥା ସାଧୁଗୁରୁ କଥା ସାଧୁଗୁରୁ କଥାଟାକୁ ମୁଣ୍ଡରେ ରଖିକି ତାକୁ ତା କଥାକୁ ଆଭଏଡ୍ କରିବାକୁ ପଡିବ ସେତିକି ବି ଏତେ ସହଜ ନୁହେଁ ବାପା ସେଥିପାଇଁ ଆଗରୁ ସବୁ ଯୋଗ ସିଦ୍ଧି ଆସନ ସିଦ୍ଧି ସବୁ କରୁଥିଲେ ଗୋଟେ ସ୍ଥାନରେ ବସୁଥିଲେ ନାମ ଜପ କରୁଥିଲେ ବା ତାଙ୍କ ଧ୍ୟାନ କରୁଥିଲେ ଯୋଗ କରୁଥିଲେ ମନଟା ସିଦ୍ଧି ମନଟା ଗୋଟେ ରହିବ ନା କଳିଯୁଗ ସେଥିପାଇଁ ଯୋଗ ପନ୍ଥା ଉଠେଇ ଦିଆଗଲା ଆଉ ଏ ଧ୍ୟାନ ପନ୍ଥା କିଛି ଲୋକ କ'ଣ ଧ୍ୟାନ କହିବେ ଦି ଘଣ୍ଟା ବସିପାରୁନାହାନ୍ତି ଗୋଟେ ଜାଗାରେ ଆଉ ନାମଗୁରୁଗୁରୁ ଢୋଳେଇକି ଶୋଇଯାଇଥିବେ ଦି ଘଣ୍ଟା ଭିତରେ ଗୋଟେ ଟାୟାର୍ଡ ନୁହେଁ ଟାୟାର୍ଡ ତ ଯିଏ ହେଇଯାଇଥିବ ତାକୁ କ୍ଲାନ୍ତ ଯିଏ ବହୁତ ଶୋଇନେ ବା ପରିଶ୍ରମ କରି ତାକୁ ତ ନିଦ ଲାଗିବ ବସିଗଲା ଏମିତି ଗୋଟେ ଲୋକର ସ୍ୱାଭାବିକ ବସିକି ତା ବସେଇ ଦିଅନ୍ତି ନିଦ ଲାଗେ କାହିଁକି ତା ମନ ଆଉ ବିଶେଷ କରି ନାମ ଯେ ପକେଇଲା ବେଳେ ମନ କ'ଣ କହିବ ଇଏ ସମସ୍ତେ ବଡ଼ ହଇରାଣ ପକେଇଲା ଆଉ ଇଏ ଟାଣିଲାଣି ମୋତେ କୋଉଠିକି ନାମ କରିବି ମୁଁ ଇଏ ଟାଣିଲାଣି ଆଉ ସେ ମୋଟେ ଟିକେ ଉଠି ପଡ଼ି କଥା କହିଲା ଦେଖିବା କଥା କହୁ କିଏ ଶୋଇଛି କହିଲ ଦେଖିବା କଥା କହିଲେ କିଏ ଶୋଉଛି ମନର କାମ ଭାତୃବ୍ୟହୀନ ଏଇଟା ପୁରା ପୁରା ଦୁଷ୍ଟଟା ତେଣୁ ସାଧୁଗୁରୁଙ୍କର ବଳକୁ ଆଶ୍ରୟ କରିକି ଏଇସବୁ ମନକୁ ବୁଝାଯାଏ ଆଉ ଇନ୍ଦ୍ର ପୁଣି ଭଗବାନ ଗୀତାରେ ବି କହିଥିଲେ ନା ଇନ୍ଦ୍ରାଣାମ ମନଶ୍ଚାସ୍ମି ଇନ୍ଦ୍ରମାନଙ୍କ ଭିତରେ ମୁଁ ହଉଛି ମନ କିଏ ଦୁର୍ବାର ସବୁଠୁ ବଳବାନ ଇନ୍ଦ୍ର କିଏ ମନ ନା ରାଜା ଆଉ ଏ ଓଡ଼ିଆରେ କୁହନ୍ତୁ ମନକୁ ମନ ରାଜା ହେଇଯାଉଛୁ କି ଓଡ଼ିଆରେ ବଢିଆ ବଢିଆ ପଦ ନା ସବୁ ଓଡ଼ିଆରେ କୁହନ୍ତୁନି ତୁ ମନକୁ ମନ ରାଜା ହେଇଯାଉଛୁ ନାଇଁ କି ମନକୁ ମନ ଦିଲକା ଲଡ୍ଡୁ ଖାଉଛୁ ସବୁ ମନକୁ ମନ କୁହନ୍ତୁ ନା ମନକୁ ମନ ତ ମନ ତାର ସେ ତା ମୁଁ ଏଇଟା ହାଇ କରିଦେବି ମନକୁ ମନ ତାର ରାଜା ହେଇଯାଉଛି ମନ ନା ଏଇଟା ସବୁ ଆଉ ଓଡ଼ିଆ ଲୋକ ସେ ବୁଢ଼ୀ ଗୁଡ଼ା ସବୁ କୁହନ୍ତି ମୁଁ ଛୁଆଟା ବେଳେ ସବୁ ଶୁଣିଛି ମନକୁ ମାରି ପାଇଲେ ବାବାଜୀ ହବ ନା ଆଉ ବୁଢ଼ୀମାନେ ଏଇଟା କୁହନ୍ତି ମନକୁ ମାରିପାରୁନି ଏଇଟା କି ବାବାଜୀ ହବ ମନକୁ ମାରିବ କଣ ମନ ଜାଗ ତା କଥା କିଛି ଶୁଣିବନି ସାଧୁଶାସ୍ତ୍ର ହିସାବରେ ଚାଲିବ ସଜା କଥା ସେତିକି ତ କରିଦେଲେ ତ କୃଷ୍ଣକୁ ପାଇଲ ଆଉ ଏତେ ସାଧାରଣ ଭଜନ ଏତେ ଯୋଉ ଜିନିଷ ସବୁ ରଖାଯାଇଛି ଆଚାର୍ଯ୍ୟ ମାନେ ସବୁ ରଖିଛନ୍ତି ତୋଳେ ଏଥିପାଇଁ ଆପଣ ଯୁଗ ତ ବଡ଼ ଯାହା କୁହନ୍ତି ଅଦ୍ଭୁତ ଯୁଗ ମନ ପାଇଁ କେତେ ପ୍ରକାର କେବଳ ମନଟାକୁ ଭଗବାନ ପାଖରୁ ଦୂରେଇବା ପାଇଁ ସଂସାର ସବୁ ଜିନିଷ ବାହାରିଗଲା କିଛି ନାହିଁ ଆଉ କିଛି ନାହିଁ ଆମେ ତ ସବୁ ଜଏନ୍ କରୁଥିଲୁ କେତେ ବଢ଼ିଆ ଥିଲା ଆମେ ଘର ଛାଡ଼ିଦେଲୁ ବର୍ଷ ପରେ ଲୋକ ଖୋଜିକି ପାଉଥିଲେ କୁଆଡ଼େ ଯାଇଛି ମୋ ପୁଅ ଖୋଜ ଏବେ ତୁମେ କୁଆଡ଼େ ବାହାରିଗଲେ ତୁମେ ପିଲା ବି ଭକ୍ତ କହିକି ଆସୁଛି ତା ଭିତରେ ମୋବାଇଲ ବି ଅଛି ସେ ପାଖରେ ମୋବାଇଲ ଥିଲେ ତା ମନ କେତେ ନେଇଯିବ ତାର କହିଲି ମାଆକୁ ଟିକେ ଫୋନ୍ କରିବା ସାଙ୍ଗ ଟିକେ ଫୋନ୍ କରିଦେବା ଭାଇ ମୁଁ ଇସ୍କର ମନ୍ଦିର ଅଛି ବଟା ମଣ୍ଡର ମା ଟିକେ କାନ୍ଦୁଥିବ ତାକୁ କହିଦେବୁ ତୁ ମନେ କାହିଁ ତୁ ତ ପାଉଥିଲୁ ପାଖରେ ରହିଲା ସେଟା ଖୁଜୁବୁଜିଆ ଜିନିଷ ଆମ ସାର୍ କୁହନ୍ତୁ ହାତ ଖୁଜୁବୁଜି ହଉଛି କି ଏଇଟା ଖୁଜୁ ମନ ହେଲା ଖୁଜୁବୁଜିଆ ଜିନିଷ ଆଉ ସବୁ ଯେତେ ଜିନିଷ ବାହାରିଛି କେବଳ ମନକୁ ଭଗବାନ ପାଖରୁ ଦୂରେଇ ନା ଆପଣ ତ କେବେ ବି ରଖିପାରିବେ ମାନେ କେବେ ବି ଇଏ କରିପାରିବେନି ରଖିକି ତୁମେ କହିବେ ମୁଁ ସେଲ୍ଫ କଣ୍ଟ୍ରୋଲ ହେଇଯିବି ନଟ୍ ପସିବୁଲ୍ କାରଣ ସେ ବସ୍ତୁର ଧର୍ମଟା ରହିଛି ଗୋଟେ ବସ୍ତୁ ସାଙ୍ଗରେ ବସ୍ତୁ ଧର୍ମଟା ରହିଛି ମନ ଦେଲେ ମୋବାଇଲ ନଥିଲା ଲୋକ କଣ କରୁଥିଲେ ମୋବାଇଲ ନଥିଲା ତା ବସିଲେ ସୁଖ ଦୁଃଖ ହଉଥିଲେ ସାଧୁ ମାନେ ମୋବାଇଲ ନଥିଲା ବେଳେ କଣ କରୁଥିଲେ ଆଉ ଯେଉଁ ପକେଇ କଥା ହଉଥିଲେ କଣ ଭାଇ କେମିତି କଣ ଅଛ କଣ ଠାକୁର କଥା ଟିକେ କଥା ହଉଥିଲେ କଣ କରୁଥିଲେ? ସେ ତୁମକୁ କେବେ ହେଲେ ସେ ଯାହା ସବୁ ବାହାରିଛି କେବଳ ମନକୁ ଭଗବାନ ପାଖରେ ଦୂରେଇ ଦେବା ଫେଭରେବଲ କିଛି ହବ କିଛି ହବ ଜଣେ ଏସବୁ ଯୋଉ ଜିନିଷ ରହିଲା ଏସବୁ ସାଧନ ଭଜନର ଆମର ଭକ୍ତି ପଥରେ ବହୁତ ବଡ ବାଧକ ସୃଷ୍ଟି କରିବା ପାଇଁ, କାରଣ ସେଥିରେ ବସ୍ତୁ ଧର୍ମଟା ରହିଛି ନା, ତା ଦେହରେ ସବୁ ରହିଛି, ତୁମେ ତାକୁ ଟଚ୍ କରୁଛ ମାନେ ତା ବସ୍ତୁ ଧର୍ମଟା ସେ ଦେଖିବ। ଆଉ ତୁମେ କାହା ସହିତ କାମ କରୁଛ? ମନକୁ ନେଇ କାମ କରୁଛ। ମନଟା କଣ? ସେ ସେଟାକୁ ଖୋଜୁଛି। ମନ କଣ ଖୋଜୁଛି? ବିଷୟ ସୁଖ ତାହେଲେ ନ ପାଇବ କଣ ହବ? ଚୁପଚାପ ରହିବ। ପାଖରେ ଅଛି କଣ ହବ? ତ ଇଚ୍ଛା କରିବ। ଏ ବସ୍ତୁ ଧର୍ମଟା ସବୁ ତା ଦେହରେ ଅଛି ନା, ବସ୍ତୁ ଧର୍ମ ବହୁତ ଭଜନ ପାଇଁ ବହୁତ କ୍ଷତିକାରକ। ଆଉ ଆଜିକାଲି ଏଇଟା କଣ ଗୋଟେ ବ୍ୟବହାର, ଅତ୍ୟାବଶ୍ୟକ ବସ୍ତୁ ଯେମିତି ପାଣି, ଚାଉଳ, ଡାଲି, ବର୍ତ୍ତମାନ ମୋବାଇଲ ଗୋଟେ ଅତ୍ୟାବଶ୍ୟକ, ନହେଲେ ତୁ ତ ବଞ୍ଚିପାରିବୁନୁ କହି ଲୋକ କହିବ। କେବଳ ଭିକ ଭିକ ମାଗି ଚଳେ ଚଳେ ମଠ ମନ୍ଦିର ସୋସାଇଟି କରିକି ତୁମେ କଣ କରିବ? ଆମର ଯୋଉ ମାନେ ସବୁ ମହାରାଜ ମାନେ ଅଛନ୍ତି, ସେମାନେ ବହୁତ ମହାରାଜ, ସେମାନେ ୟୁଜ୍ କରନ୍ତି, ସେମାନେ ତାଙ୍କ ସେକ୍ରେଟେରୀ ତୁମେ ଫୋନ ସବୁ ଇଏ କର, ମେଲ୍ ତୁମେ ସବୁ ଇଏ କର, କାରଣ ସେମାନେ ଆଉ ସବୁ ୟୁଜ୍ କରିବା ପାଇଁ ଚାହାନ୍ତିନି। ପୂର୍ବ କାଳରେ ବର୍ତ୍ତମାନରେ ଆମର କେତେ ମହାରାଜ ବି ଅଛନ୍ତି, ସେମାନେ ୟୁଜ୍ କରନ୍ତି। ତାଙ୍କ ତ ଯାହା ମେସେଜ୍ ଯିବ ସେ କେବଳ ଫୋନ୍ କରିଦେବେ, ତାପରେ କହିବେ ତୁମେ ରଖ କିଏ କଣ ଫୋନ୍ କରୁଛି ମୋତେ କହିବୁ। ଆରେ ଜାଣିଛନ୍ତି ଏଗୁଡ଼ା ସବୁ ବିକ୍ଷୋଭ କର ଜିନିଷ, କାରଣ ଭଲ ଜିନିଷଟେ ହେଲେ ବି ତୁମେ ତାକୁ ଦେଖୁ ଦେଖୁ ମନେକର ତୁମେ କହୁଛ ମୁଁ ପ୍ରବଚନ ଶୁଣୁଛି, ଏ କହୁନା ଆମେ ୟୁଟ୍ୟୁବ୍ରେ ପ୍ରବଚନ ଶୁଣୁ, ଏ ପ୍ରବଚନ ଶୁଣ ଅପରାଧ ବି କରିଦେଉଛ, ବେଶୀ ଅପରାଧ ହେଉଛି ନା ଆଉ କିଏ ମୋତେ, ମୁଁ ବସିକି ସବୁ ଚିନ୍ତନ କରି କହୁଛି। ତୁମେ ଆଗରୁ କେଉଁ ଭକ୍ତ ବିଷୟରେ ବି ଜାଣିନଥିଲ, ତୁମେ ଜାଣିଥିଲ ପ୍ରଭୁପାଦଙ୍କ ବିଷୟରେ, ଗୁରୁଙ୍କ ବିଷୟରେ ଜାଣିଥିଲ, ତୁମେ କାହା ପାଖରୁ ଶୁଣୁଥିଲ, ତୁମର ଗୋଟେ ଶ୍ରଦ୍ଧା ରହିକି ତୁମେ ତୁମର ଯେତିକି ଯିବା କଥା ସେଠି ଯାଉଥିଲ, ବର୍ତ୍ତମାନ 50ଟା କଥା ତୁମେ ଜାଣିଦେଲ, ତୁମ ଅଧିକାରଟା କଣ ତୁମେ ଆଉ ଶୁଣିବାକୁ ସବୁ ଭଲ ଲାଗୁଛି, ତୁମେ ଡିଷ୍ଟର୍ବ ଏଇ ତୁମ କାମଟା ତୁମେ କରିପାରିବନି, ତୁମ ସ୍ଥିତିରେ ବି ତୁମେ ବୁଝିପାରିବନି, ପୁଣି କିଏ କଣ ଓଲଟା କଥା କହିଲା ତାପରେ ବି ତୁମର କମ୍ପେୟାର କରିବ, ଅକମ୍ପେୟ ଅପରାଧ କରିବ, ବେଶୀ ଏଇଟା ହବ ନା ଆଉ ବେଶୀ ଏଇଟା ଚାଲିବ। ତୁମେ ଭାବିପାରିବନି ଯେ ମୁଁ ଏଇଟା କୌଣସି ଜିନିଷ ସେଥିପାଇଁ ଗୁରୁଦେବ କହୁଛି ନାଇଁ ନାଇଁ ଏଇ ଯୋଉ ଟେପ୍ ରେକର୍ଡ ଏସବୁ ୟା ଦ୍ୱାରା ଶବ୍ଦ ବ୍ରହ୍ମା କେବେ ଡିସେଣ୍ଡ ହବନି, ଏଥିରେ କେବେ ଯିବନି। ତୁମେ ଜଣେ ପ୍ରତ୍ୟକ୍ଷ ଶୁଣୁ ଆଉ ଜଣେ ରେକର୍ଡିଂ ଶୁଣୁ, 100% ଡିଫରେନ୍ସ ସେଥିରେ। ମୁଁ ତ କୁହେ, ମୋତେ କୁହନ୍ତୁ ପିଲା ପିଲାମାନେ କୁହନ୍ତୁ ପ୍ରମାଣ କର, ପ୍ରମାଣ କି ଦରକାର ନାହିଁ, ପ୍ରମାଣ ମୁଁ ଦେଇଦେବି ତୁମକୁ, ମୁଁ ଗୋଟେ ଜ୍ଞାନୀ ଲୋକ ନୁହେଁ, କିନ୍ତୁ ମୋର ଯେତିକି ଭଗବାନ ଦେଉଛନ୍ତି ମୁଁ କହୁଛି ତୁମକୁ। ଦେଖ ପ୍ରଭୁପାଦଙ୍କ ପାଖରୁ ଯେଉଁମାନେ ଶୁଣିଥିଲେ ସେମାନେ ଡେଡିକେସନ ଦେଖ, ଆଉ ତାଙ୍କର ଆମେ ଚେଲା ଆଜ୍ଞା, ସେମାନେ ପ୍ରଭୁପାଦଙ୍କ ପାଖରୁ ସିଧା ଶୁଣିଥିଲେ ଦେଖ ତାଙ୍କର ସେମାନେ କେମିତି ଆଜି ସୋସାଇଟି ପାଇଁ କାମ କରୁଛନ୍ତି, ତାଙ୍କ ଗୁରୁଙ୍କ ପାଇଁ କାମ କରୁଛନ୍ତି। ଆମେ ବି ପ୍ରଭୁପାଦଙ୍କ କ୍ୟାସେଟ୍ ଶୁଣୁଛେ, ଆମର ଆମେ ଆମ ଗୁରୁଙ୍କ ସେମିତି କରିପାରୁଛେ ହବନି। ଗୁରୁଦୁଷ୍ଠାଙ୍କୁ ଏଇ ଯୋଉ ମିଡିଆ ଏଗୁଡ଼ାକ ଏଇଟା କେବଳ ତୁମକୁ ରିମାଇଣ୍ଡ କରିବ, ଗୁରୁଙ୍କର ବଚନଟା ଆମେ ଶୁଣିଥିବ ସେଇଟା ତୁମକୁ, ଏଇଟା ଆମେ ଶୁଣିଥିଲି ଗୁରୁଦେବ କହିଥିଲେ ଏତିକି ରିମାଇଣ୍ଡ କରିବ। ଆମେ ଭୁଲିଯାଉଛୁ ଗୋଟେ ଜିନିଷ, ଜ୍ଞାନଟା ତୁମକୁ ଦେବ, କିନ୍ତୁ ଗୁରୁଙ୍କ ପାଖରେ ପ୍ରତ୍ୟକ୍ଷ ରହିକି ଯୋଉ ଶ୍ରବଣ କରିବା ଏଇଟା ହଉଛି କ'ଣ, ଏଠି ଭାବର ଆଦାନ ପ୍ରଦାନ। ଆଉ ଯେ ଆଉ ଏଇଟା ଗୋଟେ ଦୃଷ୍ଟିରୁ, ଆଉ ଅନ୍ୟ ଗୋଟେ ଦୃଷ୍ଟିରୁ ଲାଭ ହେଉଛି ଏତିକି ଯେ ତାର ପ୍ରପର ୟୁଜ୍ କରିପାରିଲା, କିଛି ନା ତା ତ ମନେକର ଗୁରୁ ଦୂରରେ ଅଛନ୍ତି ଜାଣିପାରୁନି, କି କମସେ କମ ସେ ଗୁରୁଙ୍କୁ ଟିକେ ଦେଖୁଛି ବା ଶୁଣୁଛି, କିନ୍ତୁ ପ୍ରୋସେସ୍ ଯୋଉ ରହିଛି, ବୈଦିକ ପ୍ରୋସେସ୍ଟା ଯୋଉ ରହିଛି, ଯୋଉ ଭାବର ଆଦାନ ପ୍ରଦାନ ଯୋଉଟା ହୁଏ, ଏଇଟା ମେସିନ୍ ଦ୍ୱାରା ହେଇପାରିବ। ଏଇ ଜିନିଷଟା କ'ଣ, ଏଇଟା ଏଇ ଜିନିଷଟା କ'ଣ, ଏଇଟା ଗୋଟେ ପ୍ଲାଷ୍ଟିକ ଗୋଟେ ମିଡିଆଟା ନା, ଆଉ ୟା ଦ୍ୱାରା ନାହିଁ ଭାବର ଆଦାନ ପ୍ରଦାନ କେବେ ହେଇପାରିବେ, ଜ୍ଞାନର ଆଦାନ ପ୍ରଦାନ ହବ। ଆଉ ଗୁରୁଦେବ କହିଛନ୍ତି ଆଉ ଏଇଟା ଏଇଟା ଆଚାର୍ଯ୍ୟଙ୍କର ବାଣୀ ଆଉ ହେବେ ହେଇପାରିବେ, ଶୁଣିବା ପାଇଁ ଭଲ ଲାଗିପାରେ, ଜ୍ଞାନଟା ତୁମେ କିଛି ପ୍ରାପ୍ତ ହେଇପାର, କିନ୍ତୁ ତୁମର ଯୋଉ ଭାବଟା ଆସିବ ସେଟା ଆସିପାରିବ କେବେ ଆସିପାରିବ? ଯଦି ସେଇଟା ହଉଥାନ୍ତା ତାହେଲେ ଲୋକ କାହାକୁ ପସନ୍ଦ କରନ୍ତି? ଓଡ଼ିଶା ଲୋକଙ୍କର ଉଦାହରଣ ମୁଁ ତୁମକୁ ଗୋଟେ ଦେଇଦେବି, ଲୋକ ଯୋଉ ନାଟକ ହୁଏ କ'ଣ କ'ଣ ଏଇଟା ଅପେରା ଅପେରା ପାର୍ଟି ମୁଁ ଅପେରା ପାର୍ଟି ଆଉ ଫିଲ୍ମ ଫିଲ୍ମ ଦେଖିବା ଲୋକ ଅଲଗା, ଅପେରା ଦେଖିବା ଲୋକ ଅଲଗା, ଯିଏ ଅପେରା ଦେଖିଛି ସେ କେବେ ଫିଲ୍ମକୁ ଯିବନି। ଆଉ ଆକ୍ଟର କଥା କହିବି କି, ଆକ୍ଟର କଥା କହିବି ଯେ ଫିଲ୍ମ ଆକ୍ଟର ତାକୁ ଡାକିଦେବ ଷ୍ଟେଜ୍ ଉପରେ ସେ କେବେ ଆକ୍ଟିଂ କରିପାରିବନି, ସେ କାହା କ୍ୟାମେରା ଆଗରେ ଖାଲି ନାଚୁଛି ନା, ଆଉ ସେ କ୍ୟାମେରାଟା ଦେଖ ମୋ ଲକ୍ଷ ଲୋକ ମୋତେ ଦେଖୁଏ, ସେ ସେଇଟା ଭାବିକି ନାଚୁଛି। ମୁଁ ଏଇଟା ଜାଣିନଥିଲି, ମୁଁ ଏଇ ଟିଭି ଯେତେବେଳେ ମୋତେ ଏଇ ଟିଭି ବାଲା ଡାକିଥିଲେ, ମୁଁ ଯେତେବେଳେ ନୂଆ ନୂଆ କି ଜାଣିନଥିଲି, ମୁଁ ଡାକୁଥିଲେ, ମୁଁ କହିଲି ମୋତେ ମୋ ଆଗରେ ଥିବ କେହି ନଥିବ ଏଇଠି, ମୁଁ କହିପାରିବିନି, ମୁଁ କହିଲି ତୁମେ ଟିକେ ବସା ହେଲେ ଏଥର ଦୁଇଥର ଗଲେ ମୁଁ ଭାଇ ମୁଁ ଯିବିନି, ମୁଁ ପାରିବିନି ଭାଇ, ତୁମେ ଯୋଉ କେମିତି କ'ଣ କହୁଛୁ, ସେ ଲୋକଟା ଭଲ ପାଇଛି ଲେଙ୍କା ଗୋଟେ ଥିଲା ପିଲାଟି ଭକ୍ତ, ମୁଁ ଡାକିନି, ମୁଁ ମୋ ଭାଇ ପାରିବିନି, ଏଠି ସିନା କହିଦେବୁ, ସେଠି ତମ ପାଟି ଆପ ମାରିଲା। ବୋଲି ତୁ ନହେଲେ ବସ୍ ହେ ଟିକେ ଆସିକି, କହ ଆଜ୍ଞା ମୋର ବା ହେଣେ ଡ୍ୟୁଟି ଅଛି। କ୍ୟାମେରା ମାନ କ'ଣ କରେ, କ୍ୟାମେରା ଲଗେଇଦେଇକି ତାର ମୋବାଇଲ ଧରିକି ତାର ହେଣେ ଗପୁଥିବ, ହସୁଥିବ, ପାନ ଖାଉଥିବ। ମୁଁ କହିଲି କହିବି କାହାକୁ, କହିବ କ'ଣ, ତୁମେ ଭାବିବ, ମତେ ସେ ବୁଝଉଛି ବାବା, ତୁମେ ଭାବିବ ଏଇଠି ଲକ୍ଷେ ଲୋକ ଦେଖୁଛନ୍ତି ତୁମକୁ। ମାନେ ମତେ ପାଗଳ ଭାବୁଛି, ଇଏ ଏ କ୍ୟାମେରାଟାରେ ଲକ୍ଷେ ଲୋକ ଦେଖୁଛନ୍ତି, ସେ ଲକ୍ଷେ ଲୋକ ମୁଁ ସେଇଟା ଭାବିକି ତୁମେ ପ୍ରବଚନ ଦିଅ। ମାସ ଦୁଇ ମାସ ଗଲେ ମୁଁ ମୁଁ ଏଇଟା ପାରିବିନି ଭାଇ, ତୁ ନେଇଯା, ମୋର ଏଇଟା ହବନି, ସିଏ ହବନି, ଭାବର ଆଦାନ ପ୍ରଦାନ ହେଇପାରିବନି ନା। ସେଥିପାଇଁ ଏଇ ଯୋଉ ତତ୍ତ୍ୱ ଆମ କଥା ମାଜିବା ଆଜି କଥା କୁଆଡ଼େ ବୋଲୁ, ମନର ଯୋଉ ରହୁଛି ବିକ୍ଷେପ, ଯୋଉ ମନ ଆସୁଛି, ଏଇ ଯୋଉ ମୋବାଇଲ ଫୋବାଇଲ ଏଇ କଥାରେ ପଡ଼ିଥିଲା, ଏସବୁ ମନକୁ ବିକ୍ଷେପ କରୁଛି ନା, ସୁରୁସ୍ଥିତିରୁ ବିକ୍ଷେପ ଜିନିଷ ସବୁ ସୁରୁସ୍ଥିତ। ସାଧୁ ସଙ୍ଗରେ କ'ଣ ହୁଏ ଆଉ କଥାରେ କ'ଣ ହୁଏ, ସଙ୍ଗ ଆଉ କଥା ଭିତରେ କ'ଣ ଡିଫରେନ୍ସ ମୋତେ କୁହ। ତୁମେ କଥାରେ ତାର ଆଚରଣ ଜାଣିପାରିବନି, ଆଚରଣଟା ଗୋଟେ ଜୀବକୁ କନ୍ଭିନ୍ସ କରେ, କ'ଣ ବୁଝିପାରୁଛନ୍ତି କି ନାହିଁ, ଗୋଟେ ଲୋକଟା ସେ କ'ଣ କହୁଛି ଆଉ କ'ଣ କରୁଛି ସେଥିରେ ତୁମେ କନ୍ଭିନ୍ସ, ତୁମେ ସେଥିରେ ତୁମର ଦୃଢ଼ ବିଶ୍ୱାସ ଆସିବ। ଆଉ ସାଧୁ ସଙ୍ଗରେ ତୁମେ ଯେତେବେଳେ ରହିଲ, ତୁମେ ଯାହାଙ୍କ ତୁମେ ପ୍ରତ୍ୟକ୍ଷ ଭାବରେ ଶ୍ରବଣ କଲ ବା ଯୋଉ ଗୁରୁଙ୍କ ପାଖରେ ରହିଲ, ତୁମେ କ'ଣ ଦେଖିବ ତାଙ୍କର ଆଚରଣ, ସେ କ'ଣ ଖାଉଛନ୍ତି। ଆମେ ଅଳ୍ପ ଆହାର କହିଦେବା, ଆରବରେ କହିଦେବା, ତାର ବାଡ଼େ ଖାଇଲା ବେଳକୁ ଖାଇଦେବା, ଯିଏ ଶୁଣିଲା ସିଏ ଅଳ୍ପ ଆହାର କଥା ଶୁଣିଲା, ହଁ ଏଇଟା ବଢ଼ିଆ କଥା, ସିଏ କରିପାରିବ ନା, ତୁମେ ଜାଣିପାରିବ ସେ କେତେ ଖାଉଛନ୍ତି। କାରଣ ଗୋଟେ ଜୀବର ମନ, ଏ ମନ ସହିତ ନା, ମନ କ'ଣ କହିବ, ହଁ ଏଇଟା ଭଲ କଥା, ଆଉ ଆଗତରୁ ଗୋଟେ ଶୁଣିଦେବ ସେ ଆଉ ଗୋଟେ କଥା ଭାବିବ। ସାନ୍ନିଧ୍ୟରେ ରହୁଥିଲେ, ପାଖରେ ରହୁଥିଲେ, ସାଧୁ ସଙ୍ଗରେ ରହୁଥିଲେ, ଏଥିପାଇଁ ଭଗବାନ ଡାକୁଥିଲେ ମୋତେ ସାଧୁ ସଙ୍ଗ ଦିଅନ୍ତି। ଗୋଟେ ତ ଗୋଟେ ଇଂଲିଶ କହୁଛନ୍ତି, ୱାଟ ଆବାଇଟ କ'ଣ ଏମିତି ଗୋଟେ କହୁଛନ୍ତି। ଆମେ ସାଧୁ ସଙ୍ଗରେ ରହିକି ଆମ ମୁଡ଼କୁ, ଆମର ଯୋଉ କ'ଣ କୁହାଯାଏ ଭାବଟାକୁ, ଆମେ ତାକୁ ଗୋଟେ ମାନେ ଟ୍ରାନ୍ସଫର କରେ ସାଧୁ ପାଖରୁ, ଏ ସାଧୁର ସ୍ପିରିଟଟା କ'ଣ, ଏ ସାଧୁ କ'ଣ କରୁଛନ୍ତି, ମୋତେ ସେଇ ଭାବନାଟାକୁ ସୃଷ୍ଟି କରିବାକୁ ପଡ଼ିବ। ଏ ସାଧୁ ସଙ୍ଗର ଅର୍ଥଟା, ଏ ସଙ୍ଗ ଦ୍ୱାରା ତାଙ୍କର ଆଚରଣର ପ୍ରଭାବ, ତାଙ୍କର ଭାବର ପ୍ରଭାବ, ଏଇଟା ଜୀବର ମାନସପଟ ଉପରେ ସବୁବେଳେ ରୁହେ। ଆଜି ଯେଉଁ ପ୍ରବର୍ତ୍ତନ ଶିଷ୍ୟମାନେ ଆଜି ଏତେ ଅସୁସ୍ଥ ହେଇଗଲେଣି, ବୃଦ୍ଧ ହେଇଗଲେ, ସେମାନେ ଏତେ କାହିଁ କାମ କରୁଛନ୍ତି, ଏତେ କାହିଁ ସେବା କରୁଛନ୍ତି, ସେ କ'ଣ ଭଜନ ଜାଣିନାହାନ୍ତି, ତାଙ୍କ ମାନସପଟରେ କ'ଣ ରହିଛି, ଦେଖିଛନ୍ତି 70 ବର୍ଷ ବୟସରେ ତାଙ୍କ ଗୁରୁଦେବ କେମିତି ସ୍ପିରିଟେଡ୍ ହଉଥିଲେ, କେମିତି କ'ଣ କରୁଥିଲେ, କେମିତି ଯାଉଥିଲେ, କେତେ ଉତ୍ସାହ ଥିଲା, ସେଇଟା ତାଙ୍କ ମାନସପଟରେ ରହିଛି, ସେଇଟା ହେଉଛି ସାଧୁସଙ୍ଗ। ସେଇ ଆଚରଣ ତାଙ୍କ ଅନ୍ତର ସବୁବେଳେ ରହିଛି। ଉଚ୍ଚାରଣରୁ କ'ଣ, ସେ ଓଡ଼ିଆ ଲୋକମାନେ ଆଜିକାଲି କହିଲେଣି ଆଚରଣ ଉଚ୍ଚାରଣ ଏକ ନହେଲେ କ'ଣ ଲାଭ ହୁଏ, ପାଲା ବାଲା କହିଦେଉଛନ୍ତି। ତେଣୁ ଏ ଯୋଉ ବିକ୍ଷେପ ଯୋଉ ଜିନିଷ ଗୁଡାକ ଆସୁଛି, ତାର ଅର୍ଥ ନୁହେଁ ଯେ ଆମେ ଶୁଣିବାନି, ଆମେ ଶୁଣିପାର, ତୁମେ ନଲେଜ୍ ସେୟାର କରିବ, କିଛି ଜ୍ଞାନ ତୁମେ ନେଲ, ଦ୍ୟାଟ୍ ଇଜ୍ ନଟ୍ ଦ୍ୟାଟ୍ ମେ ନଟ୍ ବି ପରଫେକ୍ଟ, ସେଟା ତୁମକୁ ରିମାଇଣ୍ଡ କରିଦେଇପାରେ ଯେ ଏଇଟା ଶାସ୍ତ୍ର କହୁଛନ୍ତି, ଏଇଟା ଜଣେ ସାଧୁ କହୁଛନ୍ତି, କିନ୍ତୁ ସେଟା ତୁମେ ପ୍ରାକ୍ଟିକାଲ କାର୍ଯ୍ୟରେ ଲାଗିପାରିବନି। ଯେପର୍ଯ୍ୟନ୍ତ ତୁମେ ସାଧୁ ପାଖରେ ନ ରହିକି ସାଧୁ ସଙ୍ଗ ନ କରିଛ, ସାଧୁଙ୍କ ପାଖରେ ନ ରହିଛ, ଆଉ ତାଙ୍କ ଜୀବନର ଉଦାହରଣକୁ ତୁମେ ପ୍ରାକ୍ଟିକାଲ ରହିକି ଗ୍ରହଣ ନ କରିଛ, ଶିଷ୍ୟ ରହିଲେ ପାଖରେ କ'ଣ ହବ, ଶିଷ୍ୟ ଯଦି ପାଖରେ ରହିଛି, ସେ ଗୁରୁଙ୍କର ଆଚରଣକୁ ଗ୍ରହଣ କରିପାରିଲାନି, ମନୋଭାବକୁ ଧରିପାରିଲାନି, ମୁଡ଼ଟା, ଆମର ଇମ୍ପୋର୍ଟାଣ୍ଟ ହେଲା ଭାବଟା ନା, ଆଉ ଗୁରୁ ସେବାଟା, ଗୁରୁ ପାଖରେ ନ ରହିଲା, ସେ ଗୁରୁଙ୍କର ମନୋଭାବକୁ, ଜଣଙ୍କର ମନୋଭାବକୁ ଜାଣିଲେ ତୁମେ ତାର ସେବା କରିବ। ଏ ଗୋଟେ ମୋତେ ଉଦାହରଣ ତୁମେ ଦିଅ, ଦୁର୍ବାସାକୁ ସନ୍ତୁଷ୍ଟ କିଏ କଲା, ନା ନା ଦୁର୍ଯ୍ୟୋଧନ, ଦୁର୍ଯ୍ୟୋଧନ କରିଥିଲେ, କୁନ୍ତୀ ବି କରିଥିଲେ କି ନାହିଁ, ଦୁର୍ବାସ କେତେ କେତେ ଜଣ ସନ୍ତୁଷ୍ଟ କରିଛନ୍ତି, ମାନେ ଦୁର୍ବାସ ଭଳିଆ ଋଷି ସମସ୍ତେ ଜାଣିଛନ୍ତି, ଇଏ ହଉଛନ୍ତି କିଏ କିଏ ନ ଜାଣିଛି, ଆଚ୍ଛା ତାଙ୍କୁ ସନ୍ତୁଷ୍ଟ କରିଛନ୍ତି, କାହା ମୁଡକୁ ଯାଇଛନ୍ତି? ଇଏ ରାଗି ଲୋକ ଏମିତି ଏମିତି ଟିକେ ହେଲେ ଅଡୁଆ ହବ, ତା ସେ ତାଙ୍କ ମୁଡ଼ ହିସାବରେ ସେବା କରୁଛି, ସେଥିପାଇଁ ସେମାନେ ତାଙ୍କ ବର ପାଇଛି। ଭାଇର ସେ ରାଗି ଲୋକଟା ସେ ବାବା ରାଗି ବାବା ଯିଏ ହଉ, କିନ୍ତୁ ତାଙ୍କ ଘରେ ଏତେ ବଡ଼ ଗୁଣ୍ଡଟା ଅଛି, ତାହେଲେ ସେ ମୁଡ଼ଟାକୁ କେମିତି କ୍ୟାରି କଲେ? ସେ ପ୍ରଥମରେ କହିଲେ କି ରାଗିଟାରେ ପାଖରେ ରହିଲା ମାନେ ଅଡୁଆ ଅଭିଶାପ ଦେଇଦେବ ନା? ସେ ଅଭିଶାପ ସାଇଡ଼ଟାକୁ ଦେଖିଲେନି, ଆଗେ ଷ୍ଟଡି କଲେ ଏହା ମୁଡ଼ଟା କଣ। ମୁଡ ଜିନିଷ ଯୋଉ ଟ୍ରାନ୍ସଫର ହୁଏ ଆଫେକ୍ସନ, ସ୍ନେହ ନ ରହିଲେ ତୁମର ମୁଡ଼ଟା କେବେ କାହା ମୁଡ଼କୁ ତୁମେ ଧରିପାରିବନି। ଯାହା ପ୍ରତି ତୁମର ସ୍ନେହ ରହିବ, ମମତା ରହିବ, ପରମାତ୍ମା ତୁମ ହୃଦୟରେ ଅଛନ୍ତି ଆଉ ତା ହୃଦୟରେ ଅଛି, ସେ ଗୋଟେ କନେକ୍ଟ କରିଦେବେ। ଆଉ ସାଧୁ ସଙ୍ଗଟା ମାନେ କ'ଣ କି? ଆଉ ସାଧୁ ସଙ୍ଗଟା ମାନେ ଏଇଆ କି? ସାଧୁ ସଙ୍ଗମାନେ ଆସି ତୁମେ ଗୋଟେ ଶୁଣିଦେଇ ଖାଲି ପ୍ରବଚନ ଶୁଣିଦେଇ ଖାତା ପତ୍ର ଲେଖି ପକେଇବ, ତାପରେ ତୁମେ ଯାଇ ପ୍ରବଚନ ଦେଇଦେବ? ଏଇଟା ନାହିଁ। ସାଧୁ ସଙ୍ଗର ଅର୍ଥ ହଉଛି ଏହା, ତୁମେ ଯେତେବେଳେ ଗୁରୁଙ୍କୁ ଭଲ ପାଇବ, ଆଚାର୍ଯ୍ୟଙ୍କୁ ଭଲ ପାଇବ, ସେ ଭଲ ପାଇବାରେ ସେ ପରମାତ୍ମା ରୂପରେ, ସେ ତ ସ୍ୱୟଂ ପରମାତ୍ମାଙ୍କର ପ୍ରକାଶ, ସେ ତୁମକୁ ଜ୍ଞାନ ଦେବେ, ବୁଦ୍ଧି ଦେବେ, ଶକ୍ତି ଦେବେ, ତୁମର ସଂକଳ୍ପ ଶକ୍ତି ଆସିବ, ଏଇଟା ମୁଁ କରିବି ଏଇଟା କରିବିନି। ଆଚାର୍ଯ୍ୟ ବାଣୀ ଯେତେବେଳେ ବେଦବାଣୀ ବୋଲି ତୁମକୁ ଲାଗିବ, ଶବ୍ଦବ୍ରହ୍ମ ବୋଲି ପୂର୍ଣ୍ଣ ପ୍ରକାଶ ତୁମର ହୃଦୟ ଭିତରେ ହବ, ସେତେବେଳେ ତୁମେ ହିଁ ଜାଣିପାରିବ ଯେ ପ୍ରକୃତରେ ତତ୍ତ୍ୱ ବସ୍ତୁ କ'ଣ। କାରଣ ତତ୍ତ୍ୱ ପ୍ରକାଶ ଯେତେ ତତ୍ତ୍ୱ ବସ୍ତୁ କୃଷ୍ଣଙ୍କୁ ଜାଣିବା, ଯିଏ ଅନୁଭବ କରିଛନ୍ତି ତାଙ୍କର ସ୍ୱରୂପ ତତ୍ତ୍ୱକୁ ଜାଣିଛନ୍ତି, ବସ୍ତୁ ଧର୍ମକୁ ଜାଣିଛନ୍ତି, ତାକୁ ଆସ୍ୱାଦନ କରିଛନ୍ତି, ସେ କେବେ କହିପାରିବେ ନା? ଆଉ ତାଙ୍କ ପାଖରେ ପ୍ରକାଶ ଦେଇଛନ୍ତି, ଆଉ ତାଙ୍କୁ ତା ଭଲ ପାଉନି ଆଉ କେମିତି ହେଇପାରିବ? କେହି ଏ ବସ୍ତୁ ପ୍ରାପ୍ତ ହେଇପାରିବେନି, ସେ ସ୍ୱରୂପ ବସ୍ତୁକୁ ପୁଣି ଯାଇପାରିବେ। ମୁଖ୍ୟ ହେଲା ସେବାର, ସେବାର ଯେଉଁ ମୁଖ୍ୟ ଜିନିଷଟା ହଉଛି ଭାବ। ଯେତେ ପ୍ରକାର ସାଧୁଙ୍କର ସେବା, ଗୁରୁଙ୍କର ସେବା, ଭଗବାନଙ୍କର ସେବା, ଏଇଟା ଭାବନା। ଆଉ ଏଇ ଯେଉଁ ଆମର ସବୁ ଆରତୀ ଆରତୀ ଯେଉଁ ଭଜନ ଗୋଟେ ସବୁ ରଚନା ହେଇଛି, ଆରତୀର ଭଜନ ହେଇନି, ନରହରି ଆଦି କରି ଚାମର ଡୋଲାଏ, ଆଉ ସଞ୍ଜୟ ମୁକୁନ୍ଦ ଆଦି, ସଞ୍ଜୟ ମୁକୁନ୍ଦ ବାସୁ ଘୋଷ ଆଦି ଗାଏ, ଶିବ ସୁଖ ନାରଦ ପ୍ରେମେ ଗଦ ଗଦ ଭକତି ବିନୋଦ ଦେଖେ ଗୋରାରସ, ଯେତେ ପଦ ସବୁ ଆମର ଏବେ ଭୋଗ ଆରତୀ, ସନ୍ଧ୍ୟା ଆରତୀ, ମଙ୍ଗଳା ଆରତୀ, ଯୋଉ ବିବାହରି ଶେଷ, ଯେତେ ସବୁ ଲେଖାରେ ଭାବଟାକୁ ଆମେ। ଆଉ କୀର୍ତ୍ତନର କଣ ଆଉ ପ୍ରଧାନ ରହିଲା? ସୁରତାଳ ମାନ ପ୍ରଧାନ ନୁହେଁ, ଭାବ ହଉଛି ପ୍ରଧାନ। କେତେ ବଡ ବଡ ଆର୍ଟିଷ୍ଟ ହଉଛନ୍ତି, କେତେ ଗାଇଛନ୍ତି ଦେଖୁନ, ପ୍ରଭୁପାଦ କର୍ତ୍ତାଳ ହଳେ ବାଡ଼େଇକି ଗୋସ୍ୱାମୀ ଅଷ୍ଟ ଗାଉଛନ୍ତି, କର୍ତ୍ତାଳ ହଳେ ବାଡ଼େଇକି ନାମ କରୁଛନ୍ତି, ଭାବଟା ହୃଦୟରୁ ପ୍ରକାଶ ହବ ନା? ଆଉ ସେ ଗୋଟେ କାହାକୁ ଗୋଟେ କହୁଥିଲି, ବିଦେଶୀ ନା କିଏ ଗୋଟେ ପ୍ରଶ୍ନ କରୁଛନ୍ତି, ହଁ ମୁଁ ତାକୁ ସେୟା କହୁଥିଲି, ତୁମେ ଯାହା ଭିତରେ ଖାଇବ ହାକୁଟା ଦେଲାବେଳେ କଣ ଲାଗିବ? ହାକୁଡି ଆମର ଓଡ଼ିଆ କୁହନ୍ତି ନା, ଏଥିରେ ପନିର ଖାଇଛି, ହାକୁଟି ଦେଲେ ପନିର ଗନ୍ଧଟା ଆସିବ, ଗନ୍ଧଟା ସେ ଆସିବ ନା? ଆଉ ମିଠା ଯଦି ଖାଇଦେବ ହାକୁଟି ଦେବ, ମିଠା ଗନ୍ଧ ଆସିବ, ଯଦି ହଜମ ହେଇନଥିବ ହାକୁଟି ଦେବ, ଆମ୍ବିଳା ହଜମ ହେଇ, ତୁମ ଭିତରେ ଯାହା ସେଟା ବାହାରକୁ ବାହାରିବ, ଭିତରେ ତୁମର ଯୋଉଟା ଜିନିଷ ସେଟା ବାହାରକୁ ଆସିବ ନା? ଆଉ ଯୋଉଟା ମନରେ ଅଛି ଜ୍ଞାନଟା, ତୁମେ ଯଦି ମନରେ ରଖିଥିବ ସେ ମନରେ ଯିବ, ହୃଦୟରେ ଯାହା ଥିବ ସେଟା ହୃଦୟରୁ ବାହାରେ ସେ ବାସନାଟା ଆସିବ, ନହେଲେ ସେ ହବନି। ମନ ଜିନିଷଟା ହିଁ ମନକୁ ଛୁଇଁବ, ହୃଦୟ ଜିନିଷଟା ହୃଦୟକୁ ଛୁଇଁବ। ତୁମର କେଉଁଠି ହାକୁଟି ଆସୁଛି ତୁମେ ଦେଖ, କଣ ଖାଇଛ, ଯାହା ଖାଇଥିବ ସେଇ ହିସାବରେ ଆସିବ। ଆଚାର୍ଯ୍ୟ ମାନେ ସବୁ କ୍ଲିଅର କ୍ଲିଅର କଟ୍ ଅଣ୍ଡରଷ୍ଟାଣ୍ଡିଂ ସବୁ ଦେଇଦେଇଛନ୍ତି ନା? ଆଉ ସ୍ୱରୂପ ସ୍ଥିତିରେ ଗୋଟେ ଜୀବକୁ ରହିବା ପାଇଁ ଭକ୍ତି ଯୋଗରେ ଏମିତି ଗୋଟେ ସେଣ୍ଟିମେଣ୍ଟ ଜିନିଷ ନୁହେଁ, ବା ଗୋଟେ ଜୀବକୁ ଗୋଟେ ନିରାଶ କରାଯାଏ ନା? ଏତେ ତତ୍ତ୍ୱ ସବୁ ଲେଖିକି ଆଚାର୍ଯ୍ୟ ମାନେ ଗୋଟେ ଜୀବକୁ ନିରାଶ କରୁନାହାନ୍ତି, କିନ୍ତୁ ଜୀବ ନିରାଶ ହେଇଯିବ ବୋଲି ସେ ତତ୍ତ୍ୱ ଲେଖା ହେଇଛି। ଆମେ ଯୋଗୁଁ ଯେ ଆମେ ଏତେ ତତ୍ତ୍ୱ ଜାଣିଲେ ମାନେ ମୁଣ୍ଡ ଖରାପ ହେଇଯାଉଛି, ଇଏ ଭଲ ମନ୍ଦ, ଏଠି ବୋକା କିରି ତୁ, ତତ୍ତ୍ୱ ନ ଜାଣିଲେ କଣ ହବ? ତତେ ନିରାଶ ଲାଗିବ, କଳ୍ପନା ବୋଲି ଲାଗିବ, ନହେଲେ ତ୍ୟାଗ କରିକି ପଳେଇଯିବ। ଆଚାର୍ଯ୍ୟ ମାନେ ତତ୍ତ୍ୱ ପ୍ରକାଶ କରିଛନ୍ତି ମହିମାଟାକୁ ଜାଣିବା ପାଇଁ, ଆରେ ଏତେ ମହିମାମୟ ଭଗବାନ, ଏତେ ସ୍ଥିତିକୁ ମୋତେ ଯିବାକୁ ପଡ଼ିବ, ଆମର ଗମ୍ଭୀରତାଟାକୁ ବଢ଼େଇବା ପାଇଁ। ଆଉ ଇଏ ବାସ୍ତବ ଜିନିଷ, ଏ ଡରା ଡରି କରିକି ଗୋଟେ ଯେମିତି କୁହନ୍ତିନି, ଏ ଡରା ଡରି କରିକି ଲେଖାଲେଖି କରିବା, ଯେମିତି ଲୋକମାନେ କହୁଛନ୍ତି ସାଧୁମାନେ ଡରିବା ପାଇଁ ଲେଖିଛନ୍ତି ମାଛ ମାଂସ ଖାଇବେନି ବୋଲି। ଆଉ ଏବେ ଆଉ ଜଣେ ଡରୁଛୁ, ଏଟା ଖାଦ୍ୟ କ'ଣ ଅଛି, ଇଏ କ'ଣ ଆମ ତତ୍ତ୍ୱ ଯୋଉ ଆଚାର୍ଯ୍ୟ ମାନେ ସବୁ ଲେଖିଛନ୍ତି କ'ଣ, ଇଏ ସେଥିପାଇଁ ଆମକୁ ଡରିବା ନାଇଁ ନା କ'ଣ? ଆଉ ତାହେଲେ ସେ କାହିଁ ତ୍ରାଣାୟ କାରଣ ଘରା ଘନାଘନ ତୁମେ କାହିଁ ଲେଖୁଛ, ଆମେ ସଂସାର ଦବାନ କାହିଁ ଗୁରୁଙ୍କୁ ଗୁରୁଙ୍କୁ ପ୍ରଣାମ କରୁଛୁ, ତାଙ୍କର କ'ଣ କରୁଣା ହେଲା? ତା ତାତ୍ପର୍ଯ୍ୟ ସେ ଆମେ ତାର ମୁଖ୍ୟ ଜିନିଷ ହେଲା ଏ ଭାବଟାକୁ ଯାହା କହୁଥିଲେ ନା ମନ ମନକୁ ସ୍ପର୍ଶ କରିବା, ହୃଦୟଟା ହୃଦୟ ଆମ ହୃଦୟର ଯୋଉ ଭାବଟା ଏଇଟା ଯୋଉ ତିଆରି ହୁଏ ପ୍ରଥମେ ଏଇ ସାଧୁସଙ୍ଗରେ, ଆଉ ସାଧୁସଙ୍ଗ ଦ୍ୱାରା ବିଶେଷ କରି ସାଧୁସଙ୍ଗର ଏଇ ଯୋଉ ମନ କଥା ପଡ଼ିଥିଲା ନା, ଏ ସାଧୁସଙ୍ଗରେ ମନର ସଂଯମତା ନ ହେଇପାରିଲା, ସାଧୁସଙ୍ଗରେ ଜଣେ ରହିକି ଦୁଷ୍ଟ ହେଲା ଆଉ ତାର, କାରଣ ସାଧୁସଙ୍ଗ ଗୋଟେ ଜାଗା ଯେଉଁଠି ମନ ପାଇଁ ସବୁ ପ୍ରକାର ଜିନିଷ ରହିଛି, କ'ଣ କ'ଣ ରହିଛି ମନ ପାଇଁ, ମନ ପାଇଁ ଭେରାଇଟ ଟେଷ୍ଟ ରହିଛି, ଆଉ କେଉଁଠି ନାହିଁ ସଂସାର। ସାଧୁସଙ୍ଗ ଗୋଟେ ଜାଗା, ତୁମେ ଜଣେ ଜଣେ ବିବାହ ହବ, ତୁମେ ବିବାହ ହବ ମନେକର, ମୁଁ ବିବାହକୁ ବିରୋଧ କରୁନି ମାନେ ମୁଁ ଉଦାହରଣ ଦେଉଛି, ତୁମେ ସ୍ୱାମୀ ସ୍ତ୍ରୀ ବିବାହ ହେଲେ, ବିବାହ ହେଇକି ତୁମେ ପୁଅ ଝିଅ ଗୋଟେ ବିବାହ ହେଲେ ସେ ସ୍ୱାମୀ ସ୍ତ୍ରୀ ହେଇକି ରହିଲେ, ତାଙ୍କ ଲାଇଫ୍ ଟେଷ୍ଟଟା କ'ଣ ମୋତେ କୁହ, ସେ ସାଧୁସଙ୍ଗ ନ କରି ସେ କ'ଣ ଟେଷ୍ଟ କରିବେ, ସେ ରୋଷେଇ କରିବେ ତାପରେ ଟିଭି ଟିକେ ଦେଖିବେ ତାପରେ ବାସନ ଅଛି ତାପରେ ଝଗଡ଼ା ଲାଗିବ, ଯେ ତାଙ୍କ ଭିତରେ କିଛି ଅସୁବିଧା ହେଲା, ଆଉ ଟେଷ୍ଟ କିଛି ନାହିଁ ନା, ଭେରାଇଟିଜ କାହିଁ ହାପିନେସର ଯୋଉ ସୁଖର ଭେରାଇଟିଟା କାହିଁ, ସୁଖର ଯୋଉ ଭେରାଇଟିଟା କାହିଁ ଅଛି, କେବଳ ଭକ୍ତିର ଅଛି, ସେଥିପାଇଁ ତୁମେ ଗୃହସ୍ଥ ହୁଅ କି ବ୍ରହ୍ମଚାରୀ ହୁଏ, ତୁମେ ଯଦି ସେଥିରେ ଲାଗିପାରିଲ ତାହେଲେ ତୁମ ମନ ଟେଷ୍ଟ ପାଇବ, ଗୋଟେରେ ନ ପାଇଲେ ବି ଆଉ ଗୋଟେ ଟେଷ୍ଟ ପାଇବ, ଯିଏ ଯେତେ ଦିନ ବଞ୍ଚିକି ଭକ୍ତି ଯୋଗ ରହିଛି ସେ ଗୋଟେ ଜିନିଷ ଟେଷ୍ଟ ପାଇଛି ବୋଲି ବଞ୍ଚିକି ରହିଛି, ନହେଲେ ତ ତୁମ ସେବାର ହଉ ଜପର ହଉ ନାମର ହଉ ଶ୍ରବଣର ହଉ ଟେଷ୍ଟ ଲାଗିବାର ଦରକାର ଅଛି ନା, ଠେଲି ପେଲି କେତେ ଦିନ ଚାଲିବ, ଆଉ ଭେରାଇଟିଜ ରହିଛି ବିଭିନ୍ନ ପ୍ରକାର, ଆମର ପ୍ରପଦ ଏମିତି କରିଦେଇଯାଇଛନ୍ତି ପୁରା, ସେ ଜାଣିଛନ୍ତି ସାଧୁ ବୈଦ୍ୟ ଆଉ ଜଗତର ଆଚାର୍ଯ୍ୟ ସେ ଜାଣିଛନ୍ତି ଲୋକମାନଙ୍କ ପାଇଁ, ସେ ଜାଣିଛନ୍ତି ଏମିତି ପୁରୁଣାକାଳିଆ ମଠ କଲେ ଆଜିକାଲି କେହି ଆଉ ରହିବେନି, ପୁରୁଣାକାଳିଆ ମଠ ମାନେ କ'ଣ ଏଇ ଆସିଥିଲା ସେଇ କହୁଥିଲା ଆମର ଆଜ୍ଞା ବାବାଟା ରହିଛି ତା କୁକୁର କାମୁଡ଼ି ଦେଇ ନଉଛି, ମାନେ କ'ଣ ବାବା ଗାଁ ଗହଳି ବାବା ମାନେ କ'ଣ ଗଞ୍ଜେ ଫଞ୍ଜେ ଖାଇ ହଁ କହିଲା ଧୂମ ପିଉଛି, ତାକୁ ବାବା ବୋଲି କହି ତାକୁ ନେଇଯାଉଛି, କହିଲେ ହଁ ଆଜ୍ଞା ଢୋଲେ ପିଉଛି ଗଞ୍ଜେ ସବୁବେଳେ, ପ୍ରପଦଟା ଜାଣିଛନ୍ତି ନା ସବୁ, ଆଉ ଅପରିଷ୍କାର ଅପରିଚ୍ଛନ୍ନ କପଡ଼ା ପତ୍ର ଭଲ ମନ୍ଦ ଭଜନ ଜାଣିଛନ୍ତି ସବୁ, ବୈକୁଣ୍ଠର ଧର୍ମ ଏଇଭଳିଆ ଯୋଉ ଯିବ ଆସିବ ତାଙ୍କ ଷ୍ଟାଣ୍ଡାର୍ଡ ଏୟା ହେଇଯିବ, ସେଥିପାଇଁ ସେ ଏତେ ଷ୍ଟ୍ରିକ୍ଟ ରହିଥିଲେ ନାଇଁ ମନ୍ଦିର କ୍ଲିନ୍ ରହିବ, ବର୍ତ୍ତମାନ ଆପଣ ଘର ଗୋଟେ ଦେଖୁନାହାନ୍ତି ଗୋଟେ ବାଥରୁମ୍ ଦେଖୁନାହାନ୍ତି ଗୋଟେ ଗରିବ ଲୋକର ଘର କେମିତି ହେଇଛି, ଆଉ ତୁମେ ଯଦି ମନ୍ଦିରକୁ ଅପରିଷ୍କାର କରି ରଖିବ ଏଠି ଲୁଗା ସେଠି କପିନି ସେଠି ଝାଡ଼ୁ ପଡ଼ିଥିବ ଏଠି ଏଠି କିଏ ଆସିବ ମନ୍ଦିରକୁ, ଇସ୍କନ ଲୋକ କାହିଁକି ଆସୁଛନ୍ତି ଭଗବାନ ଦେଖିବା ପାଇଁ, ବହୁତ ସୁନ୍ଦର ବେଶ ବହୁତ ସୁନ୍ଦର କୀର୍ତ୍ତନ ବହୁତ ସୁନ୍ଦର ପ୍ରସାଦ ଭେରାଇଟ ଟେଷ୍ଟ ରଖିଦେଇଯାଇଛି, ତା ଭିତରେ ଜଣେ ଜଣଙ୍କ ମନର ପାଗଳ ହେଉଛି ତାକୁ ଟେଷ୍ଟ ମିଳୁନି, ଆଉ ଆଉ ତାକୁ କିଛି କରିବ ଏତେ ସାଧୁସଙ୍ଗରେ ମନର ପୁରା ଫୁଲ୍ ଏନଗେଜମେଣ୍ଟ, ଏଠି ହୋପ୍ ଅଛି ଆଶା ଅଛି, ତୁମେ ଯେଉଁଠି ହେଲେ ଲଗେଇ ଦେଇକି ସ୍ୱରୂପ ସ୍ଥିତିକି ପଳେଇଯିବ, ସବୁ ଜଣେ କୀର୍ତ୍ତନ ସୁନ୍ଦର କୀର୍ତ୍ତନ କରିବାର ତାକୁ ହଜାର ଆଡ଼େ କୀର୍ତ୍ତନ ଲୋକ ଡାକିଲେ ତାର ଏନଗେଜମେଣ୍ଟ ଗୋଟେ ହେଇଗଲା, କିଏ ସେବା କରୁଛି ସୁନ୍ଦର ସେବା କରୁଛି ସେ ଭଗବାନ ସେବା କରି ତାର ଆନନ୍ଦ ପାଇଯିବ, ତାର କେବଳ ଏଇ ଗୋଟେ ଜିନିଷଟା ପ୍ରଥମେ ତାର ଭାବଟାକୁ ଭିତର ଯେଉଁ ଜିନିଷଟାକୁ ସେଇଟାକୁ ସେ ପକେଇବାର ଅଛି ଠିକ ସେ ସଗୁଣ କୀର୍ତ୍ତନ କରିକି ଶୁଦ୍ଧ କରିଦେବାର ଅଛି, ତାହେଲେ ତାକୁ ଟେଷ୍ଟ ଆସିଛି, ଏଇ କଥାରୁ ଆମେ ଏଠିକି ଯାଇଥିଲେ ଯେ ସ୍ୱରୂପ ସ୍ଥିତିଟା ଯୋଉ ପ୍ରକଟ କରନ୍ତି ଭଗବାନ, ଇନ୍ଦ୍ରାଜୀ ନିଜକୁ ବହୁତ ଦିନହୀନ ମନେ କରି ଭଗବାନ ପ୍ରାର୍ଥନା କରୁଛନ୍ତି, ମୋର ଯୋଉ ଗର୍ବ ଦମ୍ବ ଅହଙ୍କାର ଏଇଟା ଏଇ ଯୋଉ ସ୍ୱରୂପ ଏଇଠୁ ଆସିଥିଲା, ଆମେ ସ୍ୱରୂପ ସ୍ଥିତିର ସବୁ ବିରୋଧୀ ଧର୍ମ, ସ୍ୱରୂପ ସ୍ଥିତିଟା ନା ଆମେ ସ୍ୱରୂପ ସ୍ଥିତିରେ ନାହିଁ ବୋଲି ଏଗୁଡ଼ା ସବୁ ଆସୁଛି, ଆଉ ୟାର ମୁଖ୍ୟ କାରଣ ହେଲା ଅନାଦିକାଳରୁ ଆମେ କୃଷ୍ଣଙ୍କୁ ବୁଲି ବୁଲିକି ଆସିଛି ଅନାଦିକାଳ, ଯିବ କ'ଣ ଆଚାର୍ଯ୍ୟମାନେ ସବୁ ଲେଖୁଛନ୍ତି ଆମର ଯୋଉ ତତ୍ତ୍ୱ ଆଚାର୍ଯ୍ୟମାନେ ସବୁ ରଚନା କରୁଛନ୍ତି, ଯିବ ହେଲା ବଳଦେବଙ୍କର ବୈଭବ ନା, ଆଉ ସେ କ'ଣ ଡାଇରେକ୍ଟ କୃଷ୍ଣଙ୍କର ଅଂଶ କି, ଆମେ ସିନା କହୁଛେ ଜୀବର ସ୍ୱରୂପ ହେଇ କୃଷ୍ଣର ନିତ୍ୟ ଦାସ, ଆସି ବଳଦେବ ହେଲେ କୃଷ୍ଣ ନା, ବଳଦେବ ଶଙ୍କର୍ଷଣ ରୂପରେ ତାହେଲେ ଆସୁଛନ୍ତି ମହାଶଙ୍କର୍ଷଣ ମାୟାକୁ ସ୍ୱୀକାର କରୁଛନ୍ତି ନା, ଆଉ ଅଙ୍ଗୀକାର କରୁଛନ୍ତି ଗ୍ରହଣ କରୁଛନ୍ତି ଜୀବ ସୃଷ୍ଟି ପାଇଁ, କୃଷ୍ଣ ବିଲଜ୍ୟମାନ ମାୟା ତାଙ୍କ ପାଖକୁ ଯାଇପାରିବନି, ଯଦି ଆମେ କୃଷ୍ଣଙ୍କର ସିଧା ସଳଖ ଅଂଶ ହେଇଥାନ୍ତେ ତାହେଲେ କ'ଣ ହେଇଥାନ୍ତା, ମାୟାକୁ ଧରିଥାନ୍ତା, ମାୟା କାହିଁକି ଧରିଥାନ୍ତା, ମାୟା ଧରିଲା କେଉଁଥିପାଇଁ କାମେ କାହାର ଅଂଶ ବଳଦେବଙ୍କର ଅଂଶ ବଳଦେବ ବୈଭବ ଯିବ ତାର ଉଦ୍ଧାର କରିବେ କିଏ ଯିବ ପୁଣି ସେ ବଳଦେବଙ୍କର ଶକ୍ତିଟା ଗୁରୁତତ୍ଵ ଗୁରୁତତ୍ଵ କିଏ ବଳଦେବଙ୍କର ଆଶ୍ରୟ ନା ଆଉ ଗୁରୁ ବଳଦେବଙ୍କର ପ୍ରକାଶ ନିତ୍ୟାନନ୍ଦଙ୍କ ପ୍ରକାଶ ନା ଆଉ ପୁଣି ସେଇ ଶକ୍ତି ପୁଣି ଏ ଜଗତକୁ ଆସୁଛନ୍ତି ଭଗବାନ କୃଷ୍ଣ ଚିନ୍ତା କରୁଛନ୍ତି କାରଣ କୃଷ୍ଣଙ୍କର ମାୟାର କେତେବେଳେ ସମ୍ପର୍କ ନାହିଁ କୃଷ୍ଣ ଜଡ଼ ବସ୍ତୁ ସେ ଆକର୍ଷଣ କେମିତି କରିବେ ଚୁମ୍ବକ ଚୁମ୍ବକର ଶକ୍ତି ଥିଲେ ସେ ମାଟିକି ଟାଣିବ ସେ ଲୁହକୁ ଟାଣିବ କୃଷ୍ଣ ସଚିଦାନନ୍ଦମୟ ନା ସେ ଟୋଟାଲ ମାୟାକୁ ଅନେଇବେନି କି ମାୟା ପଛରେ ରହିବ ଆଉ ଆମ ଆଗରେ ରହିଛି ମାୟା ତାଙ୍କ ପଛରେ ରହିଛି ମାୟା ସେ ଟାଣିବେନି ଯିବୁ ଜୀବ ଡାକୁଛି ନା ଜୀବ ବଳଦେବଙ୍କର ଅଂଶ ହେଲେ ତାଙ୍କର ଅଂଶ ହେଲାନି ଇନଡାଇରେକ୍ଟଲି ଜୀବତର କାନ୍ଦୁଛି ଦୁଃଖ ପାଉଛନ୍ତି ଭଗବାନ ମାୟା ଉପରେ ରାଗୁଛନ୍ତି ଆଉ ମାୟା ତ କାମ କରୁଛି ମାୟା ରାଗିବାର କ'ଣ ଅଛି ମାୟାର କାମ ହେଲା ଯୋଉ ଜୀବ ଭୁଲିଲା ତାକୁ ଧରିବେ କିନ୍ତୁ ଭଗବାନ ଦୁଃଖ ଲାଗୁଛି କାରଣ ସେ କରୁଣାମୟ ନା ଦୁଃଖ ଲାଗିଲେ ସେ ଜୀବକୁ ସାହାଯ୍ୟ କେମିତି କରିବେ ତାଙ୍କ ଧର୍ମଟା ରହିଲେ ନା ବସ୍ତୁ ଧର୍ମଟା ତାଙ୍କର ହେଲା ସଚିଦାନନ୍ଦମୟ ସେ ଜଡ଼ ସହିତ କିଛି କେବେ ସମ୍ଭବ ରଖିବେନି କେବେ ରଖିବେନି ତେଣୁ ଚିନ୍ତା କରୁଛନ୍ତି କ'ଣ କଲେ ଜୀବଟା କାରଣ ସେ ଚିଦାନନ୍ଦ ହେଲେ ସେ ଚିହ୍ନୁଏ ହେଲେ ମୁଁ ତାକୁ ଟାଣିବି ଭଗବାନଙ୍କ ପ୍ଲାନ୍ଟା କେତେ ସୁନ୍ଦର ପ୍ଲାନ୍ ନା ଜୀବଟା ଜଡ଼ ନା ମୋର ଅଂଶ ବର୍ତ୍ତମାନ ଜଡ଼ ଦ୍ୱାରା କଭରିଂ ହେଇଯାଇଛି ମୁଁ ତାକୁ ଟାଣିବି ମୁଁ ତ ଜଡ଼ ସହିତ ମୋର ସମ୍ପର୍କ କିଛି ନାହିଁ ମୋର ଚିନ୍ମୟ ସହିତ ସମ୍ପର୍କ ତେଣୁ ସେ ଚିନ୍ମୟ ହେଲେ ମୋ ପାଖକୁ ମୁଁ ତାକୁ ଟାଣିବି ଆଉ ଚିନ୍ମୟ କରିବା ପାଇଁ ପୁଣି ଯୋଉ ବଳଦେବଙ୍କର ଆମେ ବୈଭବ ଅଂଶର ଅଂଶ ଯାହା ଆମେ ହଇଛେ ଜୀବ ଗର୍ଭଦଶାୟୀ କ'ଣ କାରଣ ସେ ଗର୍ଭଦଶାୟୀ ତ ସୃଷ୍ଟି ହେଲା ନା ଆଉ ବଳଦେବଙ୍କ ସବୁ ପ୍ରକାଶ ନା ଆଉ ସେମାନେ ମା ସଂକର୍ଷଣ ମା ସଂକର୍ଷଣ କାରଣ ସେ ବିଷ୍ଣୁ ତାପରେ ଗର୍ଭଦଶାୟୀ ବିଷ୍ଣୁ ତାପରେ କ୍ଷୀରଦଶାୟୀ ବିଷ୍ଣୁ ସେ ବଳଦେବଙ୍କର ପ୍ରକାଶ ହଉଛନ୍ତି ସାଧୁଙ୍କୁ ପଠାଉଛନ୍ତି ଚିନ୍ତା କରି କୃଷ୍ଣ ଦୁଃଖରେ ମାୟା ଦଣ୍ଡ ଦଉଛି ଜୀବ ଗୁଡ଼ାକ ଏମିତି କଷ୍ଟ ପାଉଛନ୍ତି ପଠେଇବେ ଭଗବାନଙ୍କୁ ଏଇଥିପାଇଁ ପ୍ରାର୍ଥନା କରାଯାଏ ଭଗବାନଙ୍କ ଯୋଉ ପ୍ରାର୍ଥନା କରୁଛୁ ଭଗବାନ ପ୍ରାର୍ଥନା ହେଲା ସେ ସାଧୁ ସଂଘକୁ ପୁଣି ପଠେଇବେ ସାଧୁକୁ ପଠେଇବେ ଏତେ ପ୍ରାର୍ଥନା ନା ଆଉ ସେ ପୁଣି ସେ ସାଧୁ ଯୋଉ ସାଧୁ ଆସିବେ ସେ ବଳଦେବଙ୍କର କୃପା ନ ପାଇଥିଲେ ସେ ପୁଣି ମାୟାର ଗୋଟେ ଜୀବକୁ ଉଦ୍ଧାର କେମିତି କରିବେ ଗୋଟେ ଜୀବକୁ କଣ ଉଦ୍ଧାର କରିବାର ଅଛି ନା ତାକୁ ଉନ୍ମୁଖ କଣ ସେ ପଢୁଥିଲେ ସେ ଆର୍ଟିକଲରେ ସେ ଲେଖିଛନ୍ତି ପୁରୁଣା ଭକ୍ତିଆନ ଠାକୁରଙ୍କର ଆର୍ଟିକଲରେ ଗୋଟେ ସେ ଜିନିଷ ଲେଖିଛନ୍ତି ସିଏ ନିଜେ ସେବାନନ୍ଦରେ ବିଭୋର ଥିବେ ଅନ୍ୟକୁ ଟାଣି କାଣିକି ସେ ସେବାନନ୍ଦରେ ପୁରେ ଏତେ ଚିନ୍ମୟ ହେବାର ଅଛି ନା ଚିନ୍ମ ନହେଲେ ତ କୃଷ୍ଣ କେବେ ଟାଣିବେ ତେଣୁ ସେଇ ବଳଦେବଙ୍କର ଯେଉଁ ବଳଦେବଙ୍କର ଆମେ ଅଂଶ ଯାହା ବୈଭବ ସେଇ ବଳଦେବଙ୍କର କୃପାକୁ ଧରିକି ଆସୁଛନ୍ତି କିଏ ଗୁରୁପାଦ ପଦେ ସେ ଆସିକି ଆମକୁ ସବୁ ପ୍ରକାର ଗୁରୁଦେବ କୁହନ୍ତି କେତେ ସୁନ୍ଦର ପରିଭାଷାରେ କୁହନ୍ତି ଯିଏ ଆମେ ଯେତିକି ଚାଲିପାରିବା ସିଏ ଆମକୁ ସାଙ୍ଗରେ ସେମିତି ଚାଲୁଛନ୍ତି ତୁମର ଜଣେ ଯେଉଁଭଳି ଭକ୍ତମାନଙ୍କ ସାଙ୍ଗରେ ରହିବ କ'ଣ କରିବାକୁ ପଡ଼ିବ ସେଭଳି ତୁମକୁ ଚଳେଇବାକୁ ପଡ଼ିବ କ'ଣ ସେ ସେମିତି ଚାଲିପାରିବ ନା ଘଣ୍ଟ ଚାଲିପାରିବେନି ତୁମକୁ ସେ ହିସାବରେ ଚାଲିବାକୁ ପଡ଼ିବ କାହିଁକି ଚାଲିବାକୁ ପଡ଼ିବ ନା ସେ ଜୀବକୁ ସାହାଯ୍ୟ କରିବା ପାଇଁ ଭଗବାନ ପଠେଇଛନ୍ତି ଏ ପ୍ରଭୁପାଦଙ୍କର ଏତିକି ଶକ୍ତି ତା ନୁହେଁ ପ୍ରଭୁପାଦ ଏମିତି ଚାଲିବାକୁ ପଡ଼ିବ ବୁଲିବାକୁ ପଡ଼ିବ ଏମିତି କରିବାକୁ ପଡ଼ିବ ସେଇଟା କରିବ ତାହେଲେ ସେମିତି ବାଧ୍ୟ ନୁହନ୍ତି ସେ ଜୀବ ପାଇଁ ଏଇଟା କରୁଛନ୍ତି ଛୁଆଟା ଯିଏ ପିଜି ପିଲା ସେ ପ୍ରଥମ ଶ୍ରେଣୀ ଦ୍ୱିତୀୟ ଶ୍ରେଣୀ ଛୁଆକୁ ପଢ଼ିଲେ ତା ମାନେ ନୁହେଁ ସେ ପ୍ରଥମ ଶ୍ରେଣୀ ଷ୍ଟୁଡେଣ୍ଟ ସେ ପ୍ରଥମ ଶ୍ରେଣୀ ଛୁଆକୁ ପଢ଼ୁଛନ୍ତି ପ୍ରଥମ ଛୁଆ କଣ ଜାଣିଛି ଆମ ସାର ଏତିକି ପାଠ ଜାଣିଛନ୍ତି ସେ ବେଳେ କହୁଛନ୍ତି ସାର ଏଟା ଭୁଲ ହେଲା କହୁଛନ୍ତି ସାର ଏଟା ଭୁଲ ହେଲା ଆଉ ସେ ଘରେ ପଚାରି ଏଟା କଣ ଭୁଲ ଲେଖୁଛନ୍ତି ଆମେ ସାର ପଢିଛନ୍ତି ବା ସିଏ ଭାବୁଛି କଣ ସାର ବି ଭୁଲ ପଢିଛନ୍ତି ସେ ଜାଣିଛି ମତେ ପାଠ ପଢୁଛନ୍ତି ମାନେ ମୋର ଯେତିକି ଜ୍ଞାନ ସାର ସେ ଅ ମତେ ଶିଖଉଛନ୍ତି ସାର ଅ ଶିଖିଥିବେ ଆଉ କଣ ସିଏ କଣ ଜାଣିଛନ୍ତି ସାର ଇଂଲିଶ ଶିଖିକି ସେ ପିଜି ଷ୍ଟୁଡେଣ୍ଟ ବୋଲି ନା କିଏ ପଚାରୁଛି ସାର ଆପଣଙ୍କର କଣ ଆଜିକାଲି ଛୁଆ ସିନା ପଚାରୁଛନ୍ତି ତା ବାପା ପଚାରିବ କଣ କଣ କ୍ୱାଲିଫିକେସନ ସାର୍ଟିଫିକେଟ ଦେଖାଅ କି କଣ ଦେଖାଅ ସେ ତାହେଲେ ତ ସେଗୁଡା ସବୁ ନଥାଏ ସେ ଆମର ଜ୍ଞାନଟା ହଉଛି ସେଗୁଡ଼ା ଆମେ କଣ ଜାଣିବା ତେଣୁ ଏଇ ଭଗବାନଙ୍କର ଏଇଟା ହଉଛି ଯୋଜନା ଗୋଟେ ଜୀବକୁ ସ୍ୱରୂପ ସ୍ଥିତିକୁ ଆଣିବା ପାଇଁ ସେମାନେ ଆସିକି ଏ ଜଗତ ତାଙ୍କ ବାଣୀକୁ ପ୍ରକାଶ କଲେ ଭଗବାନଙ୍କର ବାଣୀକୁ ପ୍ରକାଶ କରିବେ ଆଉ ବିଗ୍ରହ ପ୍ରକାଶ କରିବେ ସବୁ ଚିନ୍ମୟ ବସ୍ତୁକୁ କାରଣ ଜୀବ ଜଡ଼ ନା ଜୀବର ମାୟା ଶକ୍ତିଟା ରହିଲା ଭଗବାନ ଆକର୍ଷଣ କରିବେନି ତେଣୁ ଜୀବକୁ ଚିନ୍ମୟ କରିବା ପାଇଁ ଯେଉଁ ବଳଦେବଙ୍କର ପ୍ରକାଶ ଆସିଲେ ସେ କଣ କରିବେ, ସବୁ ଚିନ୍ମୟ ଜିନିଷକୁ ପ୍ରକଟ କରିବେ। ଆଉ ମହାପ୍ରଭୁ କାହିଁକି କହିଲେ ଲୋକନାଥ ଗୋସ୍ୱାମୀଙ୍କୁ, ସନାତନ ଗୋସ୍ୱାମୀଙ୍କୁ ଧାମ ପ୍ରକାଶ କର, ଯେଉଁ ଚିନ୍ମୟ କରିବାର ଅଛି ନା, ବିଗ୍ରହ ପ୍ରକାଶ କର, ସେବା ପ୍ରକାଶ କର। ଆଚ୍ଛା, ମାନେ ଚିନ୍ମୟ ତାକୁ ସବୁବେଳେ ଚିନ୍ମୟ ବସ୍ତୁ ସାଙ୍ଗରେ ତାଙ୍କୁ ଲଗେଇବାକୁ ପଡ଼ିବ, ଲଗେଇଲେ ତାର କଣ ଜଡ଼ତା ବିଦ୍ୟୁତ। ସେଥିପାଇଁ ଏତେ ପ୍ରକାର ସେବା, ଏତେ ପ୍ରକାର ସବୁ ଜିନିଷ ରହିଲା ନା ତାର ଜଡ଼ତା ଘଟିବା ପାଇଁ। ଆଉ ମାନେ ଚିନ୍ମୟ ନହେଲେ ଆମେ କେମିତି, ଆଉ ଏତେ ଏ ଯୋଉ ସେବା କରିବା ଦ୍ୱାରା, ପ୍ରାର୍ଥନା କରିବା ଦ୍ୱାରା, ଯୋଉ ଗୁରୁଦେବ ଆମେ କହୁଥିଲେ ନା 99% ହେଉଛନ୍ତି କର୍ମାର ଅଧିକାରୀ, ସେସବୁ ଭକ୍ତି ଶୁଦ୍ଧ ଭକ୍ତି କରିପାରିବେ ନାହିଁ, ବା ସରି ମାନେ ନିରନ୍ତର ଭଜନ କରିପାରିବେ ନାହିଁ, ତାଙ୍କ ଷ୍ଟେପ୍ ଦେଇକି ଯିବାକୁ ପଡ଼ିବ। କୃଷ୍ଣଙ୍କ ପାଇଁ ଆଗେ ତୁମେ କର୍ମ କିଛି କର, ସ୍ୱୀକୃତି ଲାଭ କରିବ, ଆଉ ଚିତ୍ତ ବି ଶୁଦ୍ଧି ହବ, ତାପରେ ତମେ ଜ୍ଞାନାଧିକାର ସ୍ତରକୁ ଯିବ। ଜ୍ଞାନାଧିକାର ସ୍ତରରେ ତତ୍ତ୍ୱ ବସ୍ତୁକୁ ଜାଣିବ, ଜାଣିଲେ କଣ ହବ, ଅନୁଭବ ବା ପ୍ରତ୍ୟକ୍ଷ ଗୋଚର ହୋଇଥିବ, ସେତେବେଳେ ମହତର କୃପା ମିଳିବ, ସେତେବେଳେ ପ୍ରେମ ଅଧିକାର ସ୍ତର ପାଏ, ଭକ୍ତି ଅଧିକାର ସ୍ତର ପାଏ, ସେତେବେଳେ ଭଜନଟା ଶୁଦ୍ଧ ଭଜନ ହବ। ସେ ଆମକୁ ସେଇ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିକି ଏଟା ଦିନ ଅଧିକା କାମ ନୁହେଁ। ଭଗବାନ ସେତେବେଳେ ଗୀତାର ପ୍ରଥମେ କର୍ମାର୍ପଣଟା କହିଲେ ନା, ଆଉ କର୍ମାର୍ପଣ କୃଷ୍ଣ ପାଇଁ ଆଗେ କର, କିଛି ନ କରିକି ଆଉ ସଂସାର ପାଇଁ କେତେ କିଛି କରିବ, କୃଷ୍ଣ ପାଇଁ କଲାବେଳକୁ ସବୁ ସର୍ତ୍ତ, ସଂସାର ପାଇଁ କଲାବେଳକୁ, ସଂସାର ପାଇଁ କଲାବେଳକୁ କି ସର୍ତ୍ତ କରୁଛି କି, ଅନକଣ୍ଡିସନାଲ ଆମେ କରୁଛୁ ନା। ଭଗବାନ ସେବାଟା ସେମିତି ଅହେତୁକି ଅପ୍ରତିହତା, ତେଣୁ ଇନ୍ଦ୍ର ବର୍ତ୍ତମାନ ସ୍ୱରୂପ ସ୍ଥିତିର ରହିକି ଅତି ବିନମ୍ରରେ ସେ କଥା ସେ କହୁଛନ୍ତି, ହିତ୍ୱାର୍ଯ୍ୟ ଆର୍ଯ୍ୟ ମାର୍ଗମ୍, ଏଇଠୁ ଆମେ ଯାଇଥିଲେ ପ୍ରଭଜନ୍ତ ଅପସ୍ମୟ ଆର୍ଯ୍ୟ ମାର୍ଗ, ଯୋଉ ବେଦ ମାର୍ଗକୁ, ଏଇ ତ ସ୍ୱରୂପ ଧର୍ମରୁ ବିଚ୍ୟୁତ ହେଇଯାଇଥିଲା, ଆସିବା ଏଇ ଜିନିଷ ଗୁଡାକ ଗର୍ବ ଦମ୍ବ ଅହଙ୍କାର ଆସିବ, ଆଉ ଆର୍ଯ୍ୟ ମାର୍ଗରେ ଆମେ ରହିପାରିବାନି, ଜଡ଼ତା ଏ ପରିପ୍ରକାଶ ଗୁଣ ଗୁଣସଙ୍ଗ ସାଧୁସଙ୍ଗ ଅର୍ଥ କଣ, ଆମେ ଗୁଣରୁ ଗୁଣ ପ୍ରଭାବରୁ କେମିତି ମୁକ୍ତ ପାଇବା, ଭଗବାନଙ୍କ ସେବା ଭଗବାନଙ୍କର ଭଜନ 24 ଆୱାର ଏନଗେଜମେଣ୍ଟ ଦରକାର। 24 ଘଣ୍ଟାରେ ଯଦି 24 ଘଣ୍ଟାର କାର ପ୍ଲାନ ନାହିଁ, କଣ କରିବି, କଣ ସମୟ ସିଏ ଆଉ ଏ ଗୁଣରୁ ମୁକ୍ତ ହେଇପାରିବେନି, ଗୁଣ ପ୍ରଭାବରୁ ମୁକ୍ତ ହେଇପାରିବେ। ଆଗରୁ ଯାଇ ସବୁ ଏଇଟା ନଥିଲା, ଭ୍ୟାକାଣ୍ଟ ଥିଲା, ବର୍ତ୍ତମାନ ସବୁ ମୋବାଇଲ ଫୋବାଇଲ ହେଲା, ତୁମର ତେଲ ଟିକେ ସମୟ ମିଳିଛି, ତାହେଲେ କଣ କରିବ, ଦେଖିବ ଆଉ ଗୁଣକୁ ପଳେଇଗଲା ଆଉ। ତେଣୁ ଜଣକୁ ସବୁବେଳେ ଏ ସ୍ୱରୂପ ସ୍ଥିତିକୁ ଆମେ ଭକ୍ତି ପ୍ରଭାବ ଭିତରେ ରହିବାକୁ ପଡ଼ିବ, ସେ ନହେଲେ ଆସିଗଲେ ବାହ୍ୟ ଗୁଣ ଗୁଡ଼ିକ। ସେ କହୁଛନ୍ତି ନା ଆର୍ଯ୍ୟ ମାର୍ଗରୁ ଜଣେ ଚ୍ୟୁତ ହେଇଯିବ, ଆମ ଇନ୍ଦ୍ର କହୁଛନ୍ତି ମୁଁ ଯେବେଳେ ଆର୍ଯ୍ୟ ମାର୍ଗରୁ ଚ୍ୟୁତ ହେଇଗଲି, ଆପଣ କଣ କଲେ ନା, ଇହା ଖଲାନାମ ଅପିତେ ଅନୁଶାସନମ, ଖଳମାନଙ୍କୁ ଆମ ଭଳି ଦୁଷ୍ଟମାନଙ୍କୁ ଆପଣ ଠିକ ଦଣ୍ଡ ଦେଇଛନ୍ତି, ମୋର ସବୁ ଶକ୍ତିକୁ ନିଷ୍ଫଳ କରିଦେଲେ, ଆଉ ଏଠି ଠିକ ଦଣ୍ଡ ଦେଖ ଆପଣ ଦେଇଛନ୍ତି। ଚକ୍ରପ୍ରଦାୟ ସେ ଟିକାରେ ଲେଖିଛନ୍ତି, ସ୍ୱସ୍ୟ ଭୟମ ଭୟ ହେତୁ ବିକ୍ଷମ ତନ୍ ମଦମ ଜଗଦୀଶ୍ୱରମ ତୁ ଅହମ ମଦମ ତ୍ୟକ୍ତା ଆର୍ଯ୍ୟାଣମ ତଦ ଭକ୍ତାନମ ମାର୍ଗମ ଭଜନ୍ତି କତସ୍ମୟ ନଷ୍ଟ ଗର୍ଭ ଅତସ୍ତେଷାମ ଗୋବର୍ଦ୍ଧନ ଧାରଣ ଲୀଳେବ ଖଲାନାମ ଅସ୍ମାକମ ଅନୁଶାସନମ ଦଣ୍ଡମ। ଆପଣ ମୁଁ ଯେତେବେଳେ ପକଉଥିଲି କଣ ବଜ୍ରପାତ କରାଉଥିଲି, ଯେତେବେଳେ ସମ୍ବର୍ତ୍ତକ ବର୍ଷା ସମ୍ବର୍ତ୍ତକ ବାୟୁ ପ୍ରେରଣ କରୁଥିଲି, ସେତେବେଳେ ମୁଁ ଭୁଲି ଯାଇଥିଲି ଯେ କୃଷ୍ଣ ମୋତେ ଦଣ୍ଡ ଦେଇପାରିବେ, ମୁଁ ଭୁଲି ଯାଇଛି, ଆଉ ମୁଁ ଖଳ ହେଇଥିଲି। କାଳୁ କୋଣ ମଣିଷ ଗୋଟେ ଗୁରୁଦେବ କୁହନ୍ତି, କାଳ ମୁଣ୍ଡ ଉପରେ ନାଚୁଛି, କାଳୁ କୋଣ ଚିନ୍ତା କରୁଛି ଆଜି କଣ ଚିନ୍ତା କରୁଛି ମରଣ ହେଇଯିବ ବୋଲି, କାଳ କି ଚିନ୍ତା କରିବେ, କାଳ ମୁଣ୍ଡ ଉପରେ କିନ୍ତୁ ନାଚୁଛି, ସବୁ ଖାଇଦେବେ କାଳ, ତାକୁ ହିଁ ଚିନ୍ତା, କେହି କହିପାରିବେନି ଯେ ମୋର ଆଜି ମରଣ ହେଇଯିବ, କେବେ କେବେଟା କାହାର ସ୍ମରଣ ଆସିବେନି, ଏ ଦଣ୍ଡ ମିଳିଲେ ଲୋକର କାଳ, ଏଇ ଗୋଟେ ଆକ୍ସିଡେଣ୍ଟ ହେଇଛି, ଯାଉଥିବ ଆକ୍ସିଡେଣ୍ଟ ହେଇଗଲା, ଜ୍ୱର ଗୋଟେ ହେଇଗଲା, ତାପରେ ସେଠି ମନ ଦେଖିବ କେମିତି ଆକୁ ହଉଛି ବୁଝଉଛି, ଏ ସଂସାରରେ କଣ ଅଛି ରେ, ଶ୍ମଶାନ ଭୟରେ ଲୋକର ଆସିପଡ଼ିବ ଶ୍ମଶାନରେ କଣ ଅଛି ରେ, ଦେଖ ଏଇ କେମିତି କଣ ଗଲା ଚାଲିଗଲା, ପୁଣି ତାର ମନ ତାର କେତେ, ତାପରେ ଦେଖିବ ପୁଣି ମନ ଯୋଗ ଅବସ୍ଥାକୁ ସେ ଅବସ୍ଥା। ସେଥିପାଇଁ ଏଇ ଭକ୍ତକୁ ଯେତେ ପ୍ରକାର ଦଣ୍ଡ ଯେତେ ପ୍ରକାର ଅସୁବିଧା ଆସିବ, ତାର ଜଡ଼ତା ଥିବ, ସେଗୁଡ଼ାକ ବାରବାର ଆସିବ, ତାର ତାର ଶରଣାଗତିଟା ବଢ଼ିବ, ଏଇଟା ପ୍ରକୃତର ଶରଣାଗତି ସାହାଯ୍ୟ କରେ, ବିଭିନ୍ନ ପ୍ରକାର ସମସ୍ୟା ସେ ପ୍ରାର୍ଥନାଟା ଶିଖିବ, ସୁଖ ସୁବିଧାରେ ପ୍ରାର୍ଥନା କି କରିପାରିବେନି, ସୁଖ ସୁବିଧାରେ ଆମ ପାଇଁ ସବୁ ବ୍ୟବସ୍ଥା ହେଇଯାଇଛି, ଆମେ ଭଜନ କରିବା ନା, ଏଇଟା ବ୍ୟବସ୍ଥାରେ ଭଜନ ହବନି, ବ୍ୟବସ୍ଥାରେ କ'ଣ ହବ, ମନରେ ଆହୁରି ବେଶୀ ଏଇ ତମ୍ବ ଅହଙ୍କାର ଏଗୁଡ଼ା ସବୁ ବେଶୀ ଆସିବ, ତର୍ପ ଏଗୁଡ଼ା ଆସିବ। ଆଉ ପ୍ରଭୁ ଯାହା କୃପା କରିବେ ତାର ବେଶୀ ଅବଗୁଣ ଅଛି ବା ଏଇ ଜଡ଼ଗୁଣ ଅଛି, ତାକୁ ଏଇ ଦଣ୍ଡ ଗୁଡ଼ାକ ଦେବେ। ଦଣ୍ଡ ତ ଅନୁଗ୍ରହ, ଇଏ ବି ସେୟା କହିଥିଲେ କିଏ ନାଗପତ୍ରୀମାନେ, ଆପଣ ଆମ ପ୍ରତିକି ଯେଉଁ ଦଣ୍ଡ ଦେଇଛନ୍ତି ଏଇଟା ହେଉଛି ତାଙ୍କର ଅନୁଗ୍ରହ, ଆଉ ଜୀବ ପାଇଁ ଏଇଟା ପ୍ରକୃତର ଅନୁଗ୍ରହ। ଆମକୁ ଯଦି ଦଣ୍ଡ ନ ମିଳିବ, ବିଭିନ୍ନ ଅସୁବିଧା ନ ମିଳିବ, ଆମେ ଶରଣାଗତି କ'ଣ ଶିଖିପାରିବା ନାହିଁ, କାରଣ ସ୍ୱାଭାବିକ ଆମର ହବନି। ଦଣ୍ଡ ଦ୍ୱାରା କାଳକୁ ବା ସମୟର ଶକ୍ତିକୁ ଅନୁଭବ କରିକି, କାଳର ଶକ୍ତିକୁ ଅନୁଭବ କରି ଭଗବାନଙ୍କର ଆମେ ଶରଣାଗତ ନେବା। ଇନ୍ଦ୍ରଦିନ ଶରଣାଗତ ହେଇଛି, ପୁରା ବିନମ୍ର ସବୁ ସ୍ଥିତି ଚାଲିଗଲେ। ଆଉ ପାଣ୍ଡବମାନଙ୍କର ଏଇଟା ଗୋଟେ ବହୁତ ବଡ ଆଶୀର୍ବାଦ ଥିଲା ନା, ପ୍ରତିଦିନ ବିପଦ ଥିଲା, ଯେତେ ବିପଦ ବଢିବ ଲୋକର ଶରଣାଗତିଟା ବଢିବ, କିନ୍ତୁ ସାଧୁସଙ୍ଗ କରୁଥିଲେ ଏଇଟା ମନେ ରଖିବାକୁ ପଡ଼ିବ। ବିପଦ ପଡ଼ି ଯେ ସାଧୁସଙ୍ଗଟାକୁ ସେ ଜୋର ରଖିଥିବ, ବିପଦ ପଡ଼ିଲେ କ'ଣ ହବ, ଛାଡ଼ି ଦେଇକି ପଳେଇବ। ଆଉ ସାଧୁସଙ୍ଗ କରୁଥିଲେ ଶ୍ରବଣ କୀର୍ତ୍ତନ, ପୁଣି ସାଧୁସଙ୍ଗ ଭିତରେ ଶ୍ରବଣ ସେ ସବୁବେଳେ କରୁଥିବ, ଠିକ୍ ସେ କୀର୍ତ୍ତନ ଜପ କୀର୍ତ୍ତନ କରୁଥିବ, ତାହେଲେ ବିପଦ ପଡ଼ିଲେ ସେ ତତ୍ତ୍ୱକୁ ବୁଝିପାରିବ, ସେ ଆଉ ଦୃଢ଼ ହବ। ବିପଦରେ ସମସ୍ତେ ସାହସ କରିକି ଅନ୍ୟ କରିପାରିବେ, କେବଳ ସାଧୁସଙ୍ଗ ନହେଲେ ହେଇପାରିବ। ଠିକ୍ ଅଛି, ହରେ କୃଷ୍ଣ, ଜୟ ଗ୍ରନ୍ଥରାଶି ଭାଗବତ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାୟ ଗୌର ପ୍ରମାନନ୍ଦ।